शिवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
भागवतम् द्वितीय स्कंद पादास्त्रयो बहिष्टासन अंतस्त्रिलोक्यास्तु अपरो गृहमेधो अबृहद्रतः पादास्त्रयो बहिष्टासन्
अंतस्त्रिलोक्यास्तु अपरो गृहमेधो बृहद्व्रतः
पादास्त्रयो बहिष्टासन् अप्रजानं च आसन अवस्थित अप्रजानं जीवमानकर पुनर्जन्मान आश्रम जीवन स्तर अंत भीतरे
त्रिलोक्यः
भगवत्शक्तिर तीन चतुर्थांशर अभिव्यक्ति अर्थात जगत जहाँ भौतिक जगत बहु ऊर्धर अवस्थित से मानकर स्थान जीव मानकर पुनर्जन्म नहीं अन्यमाने अर्थात जेमाने अत्यधिक परिमाण रे पारिवारिक जीवन प्रति आसक्त एवं जेमाने कठोर ब्रह्मचर्य व्रत पालन करते नहीं से माने भौतिक प्रकाश रे त्रिलोक रे निश्चिंत भावे रहिबे भावतरे भगवान कहते श्रीमद् भागवतम रे ए श्लोक रे वर्णाश्रम धारा और सनातन धर्म धारा रे सर्वोच्चता कथा कहलाई मानव को सेतिक बेले सर्वोच्च लाभ मिलिबो जितेबले से जौन जीवन विरत होबार तालीम नेब कारण विशेषकर व्यक्ति ये जौन जीवन आसक्त हेले जन्म जन्मांतर धरिकु ए भौतिक जगत बद्ध जीवन बीतवाक पड़े जो मानव सभ्यतार जौन जीवन नियंत्रण नहीं से सभ्यता चतुर्थ श्रेणी सभ्यता अटे कारण ए प्रकार परिवेश रे वातावरण रे जड़ शरीर मध्य आबद्ध थिबा आत्मार मुक्ति नहीं जन्म मृत्यु जरा व्याधि ये जड़ शरीर सहित संपुक्त इम आत्मा सहित किसी संबंध न था किंतु जेपर्यंत इंद्रिय प्रीति पर आधारित देहाशक्ति प्रोत्साहित होता है से पर्यंत जीवात्मा ये जड़ देहाशक्ति जो जन्म मृत्यु चक्र रे बारंबार घूरवाक बाध्य हुए ये जड़ शरीर आत्मार पोशाक सदृश अटे एवं ध्वंसशाड़ी नीतिर अधीन अटे। ମାନବ ଜୀବନର ସର୍ବୋଚ୍ଚ ଲାଭ ପ୍ରଦାନ କରିବା ନିମିତ୍ତ ବର୍ଣ୍ଣାଶ୍ରମ ଧାରା ବ୍ୟକ୍ତିକୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ନିମିତ୍ତ ତାଲିମ ଦିଏ, ଯାହା ବ୍ରହ୍ମଚାରୀ ଜୀବନରୁ ଆରମ୍ଭ ହୁଏ। ବ୍ରହ୍ମଚାରୀ ଜୀବନ ହେଉଛି ବିଦ୍ୟାର୍ଥୀ ଜୀବନ। ଏଥିରେ ଥିବା ବିଦ୍ୟାର୍ଥୀ ବା ଛାତ୍ରଗଣ କଠିନ ଭାବରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ଦିଗରେ ଶିକ୍ଷା ଗ୍ରହଣ କରନ୍ତି। ଯେଉଁ ଯୁବକମାନଙ୍କର ଯୌନ ଜୀବନ ପ୍ରତି ଆସକ୍ତି ନଥାଏ, ସେମାନେ ଅତି ସହଜରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିପାରନ୍ତି ଏବଂ ଏହି ଜୀବନଧାରାରେ ସ୍ଥିର ହୋଇଗଲେ ବ୍ୟକ୍ତି ଖୁବ୍ ସହଜରେ ସର୍ବୋଚ୍ଚ ସିଦ୍ଧି ପାଇବା ମାର୍ଗରେ ଗତି କରିପାରିବ। ସେ ଖୁବ୍ ସହଜରେ ଭଗବାନଙ୍କର ତ୍ରିପାଦ ବୁଦ୍ଧର ରାଜ୍ୟ ଅର୍ଥାତ୍ ଚିତ୍ ଜଗତରେ ପ୍ରବେଶ କରିପାରିବ। ଏହା କୁହାଯାଇଛି ଯେ ଭଗବାନଙ୍କ ତ୍ରିପାଦ ବିଭୂତି ପ୍ରକାଶିତ ରାଜ୍ୟରେ ମୃତ୍ୟୁ ନାହିଁ କି ଭୟ ନାହିଁ। ସେଠାରେ ବ୍ୟକ୍ତି ସତ୍ ଚିତ୍ ଆନନ୍ଦମୟ ଜୀବନଯାପନ କରିବ ଏବଂ ପାରିବାରିକ ଜୀବନ ପ୍ରତି ଆସକ୍ତ ହୋଇପଡ଼ିଥିବା ଗୃହସ୍ଥ ଯଦି ବ୍ରହ୍ମଚାରୀ ଜୀବନଧାରାର ତାଲିମ ନିଏ ତାଲିମ ନେଇଥାଏ ତେବେ ସେ ସହଜରେ ଏହି ଯୌନ ଜୀବନକୁ ତ୍ୟାଗ କରିପାରେ। ବୈଦିକ ଶାସ୍ତ୍ରରେ ଗୃହସ୍ଥ ନିମନ୍ତେ ଏହି ଉପଦେଶ ଅଛି ଯେ ସେ 50 ବର୍ଷ ବୟସ ପ୍ରାପ୍ତ ହେଲେ ଗୃହ ତ୍ୟାଗ କରିବ, ପଞ୍ଚଷୋଢ଼ଂ ବନଂ ଗଚ୍ଛେ ଏବଂ ବନବାସୀ ଜୀବନଯାପନ କରିବ। ତାପରେ ସମ୍ପୂର୍ଣ୍ଣ ରୂପେ ପାରିବାରିକ ଆସକ୍ତିରୁ ମୁକ୍ତ ହୋଇ ସନ୍ନ୍ୟାସ ଗ୍ରହଣ କରିପାରେ। ସେ ଅବସ୍ଥାରେ ସେ ସମ୍ପୂର୍ଣ୍ଣ ରୂପେ ଭଗବତ ସେବାରେ ନିଯୁକ୍ତ ହେବ। ଧର୍ମଧାରା ଯାହା ହେଉ ନା କାହିଁକି ଯେଉଁ ଧର୍ମଧାରାରେ ଅନୁସରଣକାରୀଗଣ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନର ତାଲିମ ନିଅନ୍ତି ତାହା ମାନବ ପକ୍ଷରେ ସୁଫଳପ୍ରଦ ଅଟେ। କାରଣ ଯେଉଁମାନେ ଏହି ପ୍ରକାର ତାଲିମ ନେଇଥାନ୍ତି ସେହିମାନେ ହିଁ କେବଳ ଏହି ଭୌତିକ ସ୍ଥିତିର କ୍ଲେଶପ୍ରଦ ଜୀବନଧାରାକୁ ଶେଷ କରିପାରନ୍ତି। ଭଗବାନ ବୁଦ୍ଧଙ୍କ ଦ୍ୱାରା ଅନୁମୋଦିତ ନିର୍ମାଣ ପଦ୍ଧତି ମଧ୍ୟ ଏହି କ୍ଲେଶପ୍ରଦ ଭୌତିକ ଜୀବନକୁ ଶେଷ କରିବା ନିମନ୍ତେ ଉଦ୍ଦିଷ୍ଟ ଏବଂ ସର୍ବୋତ୍କୃଷ୍ଟ ଅବସ୍ଥାରେ ସେହି ଧାରା ହିଁ ସେଠାରେ ଶ୍ରୀମଦ୍ ଭାଗବତରେ କୁହାଯାଇଅଛି। ଏଠାରେ ଏକ ଆଦର୍ଶ ସିଦ୍ଧିର ସ୍ପଷ୍ଟ ଧାରଣା ଦିଆଯାଇଛି। ଯଦିଓ ମୌଳିକତା ବୁଦ୍ଧ ଶଙ୍କର ଏବଂ ବୈଷ୍ଣବ ଧାରାରେ କୌଣସି ପାର୍ଥକ୍ୟ ନାହିଁ, ତଥାପି ତତ୍ତ୍ୱତ ଅଛି। ଏହି ତିନି ଧାରାରେ କେହି ବ୍ରହ୍ମଚର୍ଯ୍ୟ ବ୍ରତ ଭଙ୍ଗର ଉପଦେଶ ଦିଅନ୍ତି ନାହିଁ। କାରଣ ସର୍ବୋଚ୍ଚ ସିଦ୍ଧ ସ୍ତର ଲାଭ ନିମିତ୍ତ ଅର୍ଥାତ୍ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଜନିତ ଭୟରୁ ରକ୍ଷା ପାଇବା ନିମିତ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ଆବଶ୍ୟକ। ଯେଉଁ ଗୃହସ୍ଥଗଣ ଏବଂ ଯେଉଁ ବ୍ୟକ୍ତିଗଣ ଜାଣିଶୁଣି ବ୍ରହ୍ମଚର୍ଯ୍ୟ ବ୍ରତ ଭଙ୍ଗ କରିଥାନ୍ତି ସେମାନେ ଅମରତ୍ୱର ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ପୁଣ୍ୟବନ୍ତ ଗୃହସ୍ଥଗଣ କିମ୍ବା ଯୋଗଗ୍ରସ୍ତ ଯୋଗୀଗଣ କିମ୍ବା ପତିତ ଭକ୍ତଗଣ ଭୌତିକ ଜଗତରେ ଥିବା ଉଚ୍ଚତର ଲୋକମାନଙ୍କୁ ପ୍ରବେଶ କରିପାରନ୍ତି, କିନ୍ତୁ ସେମାନେ ଅମରତ୍ୱର ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଯେଉଁମାନେ ବ୍ରହ୍ମଚର୍ଯ୍ୟ ବ୍ରତ ଭଙ୍ଗ କରିଥାନ୍ତି ସେମାନେ ଅବୃହତ୍ ବ୍ରତ ଅଟନ୍ତି। ପାରିବାରିକ ଜୀବନ ତ୍ୟାଗ କରି ବାଣବ୍ରତ ଅବଲମ୍ବନ କରିଥିବା ବ୍ୟକ୍ତିଗଣ ଏବଂ ସନ୍ନ୍ୟାସୀଗଣ ଯଦି ପରମାର୍ଥିକ ମାର୍ଗରେ ସଫଳତା ହାସଲ କରିବାକୁ ଚାହାନ୍ତି ତାହେଲେ ସେମାନେ କେବେ ବ୍ରହ୍ମଚର୍ଯ୍ୟ ବ୍ରତ ଭଙ୍ଗ କରିବା ଉଚିତ ନୁହେଁ। ବ୍ରହ୍ମଚାରୀ ବାଣପ୍ରସ୍ତି ଓ ସନ୍ନ୍ୟାସୀଗଣ ପୂର୍ବଜନ୍ମ ଅର୍ଥ ଲାଭ କରିବାକୁ ଇଚ୍ଛା କରନ୍ତି ନାହିଁ, କିନ୍ତୁ କିମ୍ବା ଗୁପ୍ତ ଭାବେ ଯୌନ କ୍ରିୟାରେ ଲିପ୍ତ ହେବା ସେମାନଙ୍କ ପକ୍ଷେ ଉଚିତ ନୁହେଁ। ଯେଉଁ ଯୋଗୀ ଏ ପ୍ରକାର ପତିତ ହୋଇଛି ବା ଯୋଗଗ୍ରସ୍ତ ହୋଇଯାଇଛି ସେ ପୁଣି ମାନବ ଜନ୍ମ ଲାଭ କରି ଆଉ ଏକ ସୁଯୋଗ ପାଇପାରେ। ସେ ବିଦ୍ୱାନ ବ୍ରାହ୍ମଣ ଗୃହରେ କିମ୍ବା ଧନାଢ଼୍ୟ ପରିବାରରେ ଜନ୍ମ ହୋଇ ପୁଣି ସାଧନ କରିବା ନିମିତ୍ତ ସୁଯୋଗ ଲାଭ କରିପାରେ, କିନ୍ତୁ ସର୍ବୋତ୍ତମ କଥା ହେଉଛି ମାନବ ଜନ୍ମ ଯେତେବେଳେ ମିଳୁଛି ସେତେବେଳେ ତାକୁ ଅଯଥା ନଷ୍ଟ ନ କରି ସେହି ଜନ୍ମରେ କିପରି ସର୍ବୋତ୍ତ ସିଦ୍ଧି ଲାଭ କରାଯାଇପାରିବ, ଅର୍ଥାତ୍ ସେହି ଜନ୍ମରେ କିପରି ଅମରତ୍ୱର ରାଜ୍ୟରେ ପ୍ରବେଶ କରାଯାଇପାରିବ ସେଥିପାଇଁ ପ୍ରଯତ୍ନ କରିବାକୁ ପଡ଼ିବ। ତାହା ନହେଲେ ସୁଦୃଢ଼ ମାନବ ଜନ୍ମ ବୃତା ହୋଇଯିବ, ସୁଯୋଗ ଅପୂର୍ତ ହୋଇଯିବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ଅନୁଗାମୀମାନଙ୍କୁ ଏ ବିଷୟରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ହରିଦାସ ନାମକ ମହାପ୍ରଭୁଙ୍କର ଜଣେ ପ୍ରିୟ ଅନୁଗାମୀ ଥିଲେ, ସେ ଏକ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନରେ ଅସମର୍ଥ ହେବାରୁ ମହାପ୍ରଭୁ ତାକୁ କଠିନ ଦଣ୍ଡ ଦେଇଥିଲେ। ତେଣୁ ଯେଉଁ ଯୋଗୀଗଣ ଦୁଃଖପୂର୍ଣ୍ଣ ଭୌତିକ ସ୍ଥିତିର ଉର୍ଦ୍ଧ୍ୱରେ ଥିବା ଚିତ୍ ଜଗତ ବା ଅମରତ୍ୱର ରାଜ୍ୟକୁ ଉନ୍ନୀତ ହେବାକୁ ଇଚ୍ଛା କରନ୍ତି ସେମାନେ କେବେ ହେଲେ ଜାଣିଛନ୍ତି ଯୌନ କ୍ରିୟାରେ ଲିପ୍ତ ହେବା ଉଚିତ ନୁହେଁ। ଯେଉଁମାନେ ବିଶେଷ କରି ଯେଉଁମାନେ ସନ୍ନ୍ୟାସ ଆଶ୍ରମରେ ଅଛନ୍ତି ସେମାନେ ଯଦି ଜାଣିଛନ୍ତି ଯୌନ କ୍ରିୟାରେ ଲିପ୍ତ ରୁହନ୍ତି ତାହେଲେ ସେମାନେ ଜାଣିଛନ୍ତି ଆତ୍ମଘାତ ହେଲେ ବୋଲି କିମ୍ବା ତାଠାରୁ ଅଧିକ ଜଘନ୍ୟ କାର୍ଯ୍ୟ କଲେ ବୋଲି ବୁଝିବାକୁ ପଡ଼ିବ। ସନ୍ନ୍ୟାସୀ ହୋଇ ଯୌନ କ୍ରିୟା କରିବା ଅତ୍ୟନ୍ତ ବିକୃତ ଧାର୍ମିକ ଜୀବନ ଅଟେ ଏବଂ ଏପରି ଏକ ମାର୍ଗଭ୍ରଷ୍ଟ ବ୍ୟକ୍ତି ଯଦି ଦୈବକ୍ରମେ ଏକ ଶୁଦ୍ଧ ଭକ୍ତଙ୍କର ଦର୍ଶନ ପାଏ ଓ ତାଙ୍କର ଆଶ୍ରୟ ଗ୍ରହଣ କରେ ତାହେଲେ ସେ ପତନୋନ୍ମୁଖ ଅବସ୍ଥାରୁ ରକ୍ଷା ପାଇପାରେ। ଗୁରୁବନ୍ଧୁ ସ୍ୱାମୀ ଦେବ। ಶ್ರೀದೇವಿ ಗುರುವಾಣಿ ವಿಶೇಷ ಶನಿವಾರ అది భాగవతంలో నిత్యస్కంలో షష్ఠ అధ్యాయ శ్లోక కోడి వైపు రాసినట్టు పారాశ్రయో బహిశ్వాసం అప్రధానం జ్వాసన అంతస్తు లోక్యాస్తు అపరో గృహమేధో గృహద్రత ଆମେ ଗତକାଲି ଆଲୋଚନା କରିଥିଲେ ଏ ଯେଉଁ ଭୌତିକ ଜଗତ ରହିଛି ଏ ଭୌତିକ ଜଗତ ମଧ୍ୟ ଆମେ ହିସାବ କରିପାରିବା ନାହିଁ କଳ୍ପନା କରିପାରିବା ନାହିଁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଅଛନ୍ତି ଏବଂ ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତ ସୃଷ୍ଟିର ଚାରି ଭାଗରୁ ଭାଗେ ତେଣୁ ଆଉ ଯେଉଁ ରହିଲା ତିନି ଭାଗ ରହିଲା ଚାରି ଭାଗରୁ ଯେଉଁ ତିନି ଭାଗ ବା 75% ଇଏ ହେଉଛି ଭଗବାନଙ୍କର ଚିର ଜଗତ ଏ କଥା କୁହାଯାଉଛି ଏଠି ପାଦାଶ୍ରୟ ଓ ବହିଶ୍ୱାସନ ପାଦାଶ୍ରୟ ଏ ତିନି ପାଦ ଭଗବାନଙ୍କର ତିନି ପାଦ ସୃଷ୍ଟି ତେଣୁ ଏ ତିନି ପାଦ କେଉଁଠି ରହିଛି ନା ବହିଶ୍ୱାସନ ବହି କହିଲେ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ରହୁଛି ତେଣୁ ସେଇଠି ଅପ୍ରଜାନା ଯେଉଁ ଆଶ୍ରମା ସେ ଆଶ୍ରମ ବା ସେ ସ୍ଥାନ ହେଉଛି କ'ଣ ନା ଅପ୍ରଜାନା ସେଠି ଆଉ ଜନ୍ମ ମୃତ୍ୟୁ ଭୋଗ କରିବାକୁ ପଡ଼ିବ ନାହିଁ ଏ ଭୌତିକ ଜଗତରେ ଆମେ ଜନ୍ମ ହେଉଛୁ ନାହିଁ ଆଶ୍ରମ ଭୁବନ ଲୋକା ପୁନରାବର୍ତ୍ତିନ ଅର୍ଜୁନ ବ୍ରହ୍ମଲୋକ ବା ସତ୍ୟ ଲୋକ ଯେଉଁ ରହିଛନ୍ତି ବ୍ରହ୍ମା ରହିଛନ୍ତି ସେ ଲୋକ ପର୍ଯ୍ୟନ୍ତ ସମସ୍ତେ ଜନ୍ମ ହେଉଥିବେ ଏବଂ ମୃତ୍ୟୁବରଣ କରୁଥିବେ ଏବଂ ମଝିରେ ଜରା ବା ବାର୍ଦ୍ଧକ ଅବସ୍ଥା ପ୍ରାପ୍ତ ହେଉଥିବେ ଏବଂ ବିଭିନ୍ନ ପ୍ରକାର ରୋଗ ବା ବ୍ୟାଧିଗ୍ରସ୍ତ ହେଉଥିବେ ଏ ଭୌତିକ ଜଗତ ସେଇଭଳିଆ ସୃଷ୍ଟି ହେଇଛି ଦୁଃଖାଳୟ ଅଶାଶ୍ୱତ ଦୁଃଖାଳୟ ଅନେକ ପ୍ରକାର ଦୁଃଖ ରହିଛି ଏ ଯିଏ ସୃଷ୍ଟି କରିଛନ୍ତି ଏ ଭୌତିକ ଜଗତକୁ ସେ କହୁନାହାନ୍ତି ଯେ ସୁଖାଳୟ ବୋଲି ସେ କହୁଛନ୍ତି ଦୁଃଖାଳୟ ଖାଲି ଯେ ଦୁଃଖାଳୟ ଜଣେ କହିବ ହଁ ଠିକ୍ ଅଛି ମୁଁ ଦୁଃଖରେ ରହିବି କିନ୍ତୁ ସେ ମଧ୍ୟ ରହିପାରିବ ନାହିଁ କାହିଁକି ନା ଅଶାଶ୍ୱତ ଏ ସବୁବେଳ ପାଇଁ ରହିବ ନାହିଁ ସୃଷ୍ଟି ହେବ କିଛି କାଳ ସ୍ଥିତି ରହିବ ତାପରେ ଧ୍ୱଂସ ହୋଇଯିବ ତେଣୁ ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ମହାଶାଶ୍ୱତ କାହିଁକି ଭୌତିକ ଜଗତ ଦୁଃଖାଳୟ କଲେ ଭଗବାନ ଚାହିଁଥିଲେ କ'ଣ ଏଇଟାକୁ ସୁଖାଳୟ କରିପାରିନଥାନ୍ତେ କି ଆମେ ସମସ୍ତେ ଆନନ୍ଦ କରି ବୁଲୁଛେ ଏବଂ ଭଗବାନ ମଧ୍ୟ ଆନନ୍ଦମୟ ଭ୍ୟାସାର ବୋଲି କୁହାଯାଇଛି ବ୍ରହ୍ମସୂତ୍ରରେ ବେଦାନ୍ତ ସୂତ୍ରରେ ଗୋଟେ ସୂତ୍ର ହେଉଛି ଆନନ୍ଦମୟ ଭ୍ୟାସାର ଆମେ ସମସ୍ତେ ଆନନ୍ଦମୟ କିନ୍ତୁ ଯେହେତୁ ଆମେ ଆନନ୍ଦ ପାଇପାରୁନାହିଁ ଭୌତିକ ଜଗତରେ ସେଥିପାଇଁ ଆମେ ଆନନ୍ଦ ଖୋଜି ବୁଲୁଛେ କିନ୍ତୁ ଭଗବାନ ଚାହିଁଥିଲେ ଏ ଭୌତିକ ଜଗତକୁ କ'ଣ ଆନନ୍ଦମୟ ଧାମ କରିପାରିନଥାନ୍ତି କି ସବୁଠାରୁ ଯେମିତି ତ୍ରିଲୋକ ରହିଛି ତ୍ରିଜଗତ ଯେଉଁ ରହିଛି ତିନି ପ୍ରକାର ବିଭୂତି ଭଗବାନଙ୍କ ରହିଛି ଚିର ଜଗତ ରହିଛି ସେଠି ଆନନ୍ଦମୟ ଧାମ ରହିଛି ସେଠି କୌଣସି ଜନ୍ମ ମୃତ୍ୟୁ ନାହିଁ ଦୁଃଖ ନାହିଁ ବୈକୁଣ୍ଠ କୌଣସି କୁଣ୍ଠା ନାହିଁ ସେଠି ଆନନ୍ଦମୟ ସ୍ତର ସମସ୍ତେ ଆନନ୍ଦରେ ରହୁଛନ୍ତି ତାହେଲେ ଏଠି କାହିଁକି କଲେ ନାହିଁ ଭଗବାନ ତା'ର ଇଏ ହେଉଛି ଆନ୍ସର ହେଉଛି ତା'ର ଉତ୍ତର ହେଉଛି ଯେ ଯେମିତି ସରକାର ଆମକୁ ନିୟମ ଦେଇଛନ୍ତି ସରକାରଙ୍କ ନିୟମ ଯଦି ଆମେ ମାନିକି ଚଳିବା ତାହେଲେ ଆମେ ମୁକ୍ତ ଜୀବ ହେଇକି ରହିବା କିନ୍ତୁ ସରକାରଙ୍କ ନିୟମ ଯଦି ଭଙ୍ଗ କରିବା ସେଥିପାଇଁ ଜେଲ୍ ଯିବାକୁ ପଡ଼ିବ ସେଭଳି ଭାବରେ ଭଗବାନଙ୍କୁ ଭୁଲି ଯାଇଥିବାରୁ ଭଗବାନଙ୍କ ନିୟମ ଭଙ୍ଗ କରିଥିବାରୁ ଆମର ଏଇ ଭୌତିକ ଜଗତରେ ପତନ ହେଉଛି ଆମେ ଚାହୁଁଛେ ଉପଭୋଗ କରିବା ପାଇଁ ଭଗବାନ ହେଉଛନ୍ତି ପ୍ରକୃତର ଉପଭୋଗକାରୀ ଜଣେ ଯେତେବେଳେ ଜାଣିବ ଯେ ଭଗବାନ ହେଉଛନ୍ତି ଉପଭୋଗକାରୀ ସେତେବେଳେ ସେ ପ୍ରକୃତ ଶାନ୍ତି ପ୍ରାପ୍ତ ହେବ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି ଭକ୍ତାରଣ ଯଜ୍ଞଦୋପସାମ ସର୍ବଲୋକ ମହେଶ୍ୱରମ୍ ଶ୍ରୀହୃତମ ସର୍ବଭୂତାନାମ ଜ୍ଞାନତା ମାନ ଶାନ୍ତି ମୁଚ୍ଛତି ଜଣେ ଯଦି ଜାଣିବେ ଏ ତିନୋଟି କଥା ଯେ ଭଗବାନ ହେଉଛନ୍ତି ଭକ୍ତାରମ୍ ଭଗବାନ ହେଉଛନ୍ତି ଉପଭୋଗକାରୀ ସମସ୍ତ ଯଜ୍ଞ ଏବଂ ସମସ୍ତ ତପସ୍ୟାର ସେ ହେଉଛନ୍ତି ଉପଭୋଗକାରୀ ଏବଂ ସର୍ବଲୋକ ମହେଶ୍ୱରମ୍ ସବୁକିଛିର ଯେତେ ଲୋକ ରହିଛି ଏ ତିନି ପାଦ ଯେଉଁ ରହିଛି ଏକ ପାଦ ବିଭୂତି ସେ ତିନି ପାଦ ବିଭୂତି ଏ ସବୁ ସବୁ ଲୋକର ଭଗବାନ ହେଉଛନ୍ତି ମହେଶ୍ୱର ସେ ହେଉଛନ୍ତି ସର୍ବୋଚ୍ଚ ମାଲିକ ଭଗବାନ ତାଙ୍କର ଏ ସୃଷ୍ଟି ଏବଂ ସମସ୍ତ ଜୀବଙ୍କର ସେ ହେଉଛନ୍ତି ସୁହୃଦ ବା ବନ୍ଧୁ ଅତି ଆଧ୍ୟାତ୍ମିକ ବନ୍ଧୁ। ଏଇ ତିନୋଟି ଜିନିଷ ଜଣେ ଯଦି ଜାଣିବେ ସେତେବେଳେ ସେ ଶାନ୍ତି ପ୍ରାପ୍ତ ରହିବେ, ଶାନ୍ତି ଉଚ୍ଚତି ଶାନ୍ତି ସେମାନେ ପ୍ରାପ୍ତ ହେବେ। ତେଣୁ ଭଗବାନ ହେଉଛନ୍ତି ପ୍ରକୃତିର ଉପଭୋଗକାରୀ, କିନ୍ତୁ ଆମେ ନିଜକୁ ଉପଭୋଗକାରୀ ବୋଲି ଭାବୁଛେ। ଯେମିତି ଉଦାହରଣ ଦିଆଯାଇଛି, ଆମେ ଆମର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରହିଛି, କିନ୍ତୁ ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ଆମ ମୁଖ ମାଧ୍ୟମରେ ଖାଦ୍ୟଟି ପାକସ୍ଥଳୀକୁ ଯାଉଛି। ତେଣୁ ପ୍ରକୃତ ଉପଭୋଗକାରୀ ଆମ ଶରୀରର ପାକସ୍ଥଳୀ ବା ମୁଖରେ, ଆମେ ଯେଉଁ କହିବା ମୁଖରେ ଆମେ ଉପଭୋଗ କରୁଛେ। କିନ୍ତୁ ଅନ୍ୟ ଯେଉଁ ଅଙ୍ଗ ସବୁ ରହିଛନ୍ତି, ହାତ ଗୋଡ଼ ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି, ସେମାନେ ଯଦି କହିବେ ଯେ ଆମେ ମଧ୍ୟ ଉପଭୋଗ କରିବୁ, ଆମେ ମଧ୍ୟ ଖାଦ୍ୟକୁ ଉପଭୋଗ କରିବୁ, ଯଦି ଖାଦ୍ୟକୁ ଆମର ଆଖିରେ ଦେଇଦେବା ତାହେଲେ ଆମ ଆଖିଟି ନଷ୍ଟ ହୋଇଯିବ, କର୍ଣ୍ଣରେ ଯଦି ଖାଦ୍ୟ ପକାଇବା କର୍ଣ୍ଣ ଭିତରେ ତାହେଲେ କର୍ଣ୍ଣଟି ମଧ୍ୟ ନଷ୍ଟ ହୋଇଯିବ। ସେ ଉପଭୋଗ କରିବା କଥା ଦୂରେ ଥାଉ, ସେ ନଷ୍ଟ ହୋଇଯିବ। ସେ ଉଦାହରଣ ଦିଆଯାଏ ଭାଗବତ ଚତୁର୍ଥ ସ୍କନ୍ଧରେ 31 ଅଧ୍ୟାୟରେ ନାରଦ ମୁନି ସେ ଉଦାହରଣ ଦେଇଛନ୍ତି। ଯଥା ତରଳ ମୂଳ ନିଷେଚନେନ ରୂପ୍ୟନ୍ତି ତତ୍ସ୍କନ୍ଧ ଭୁଜ ପ୍ରଶାଖା ପ୍ରାଣପହାରାଚ ଯଥେନ୍ଦ୍ରିୟାଣ ତଥୈବା ସର୍ବା ହରଣଗତି ତେଜା। ଯେମିତି ବୃକ୍ଷର ମୂଳରେ ଯଦି ଆମେ ଜଳ ଦେବା, ଯଥା ତରଳ ମୂଳ ନିଷେଚନେନ, ତାହେଲେ ବୃକ୍ଷର ସମସ୍ତ ଶାଖା ଉପଶାଖା ପତ୍ର ଫଳ ଫୁଲ ସମସ୍ତେ ଜଳ ପାଇପାରିବେ। ଯଥା ତରଳ ମୂଳ ନିଷେଚନେନ ରୂପେଣି ତତ୍ସ୍କନ୍ଧ ଭୁଜ ପ୍ରଶାଖା। ଆମେ କହିବା ଯେ ଗଛର ମୂଳରେ ପାଣି ଦେଇକରି ମଧ୍ୟ ଯଦି ଡାଳରେ ପାଣି ଦେବା ବା ଫଳରେ ପାଣି ଦେବା ବା ଫୁଲରେ ପାଣି ଦେବା ତାହେଲେ କିଛି କ୍ଷତି ହେବ କି? ସେଇଥିପାଇଁ ନାରଦମୁନି ବିଶ୍ୱନାଥ ଗୁପ୍ତାକୁ ତାଙ୍କ ଭାଷାରେ କଥା କହିଛନ୍ତି। ସେଇଥିପାଇଁ ନାରଦମୁନି ଆଉ ଗୋଟେ ଉଦାହରଣ ଦେବେ, ପ୍ରାଣ ପହାରାଚ, ପ୍ରାଣ ଯେଉଁ ଆମେ ଉପହାର ଦେଉଛେ, ଆମେ ଯେଉଁ ପାକସ୍ଥଳୀକୁ ଯେଉଁ ଖାଦ୍ୟ ଦେଉଛେ, ସର୍ବେନ୍ଦ୍ରିୟାଣ ପାକସ୍ଥଳୀକୁ ଖାଦ୍ୟ ଗଲେ ଆମର ସମସ୍ତ ଇନ୍ଦ୍ରିୟମାନେ ଖାଦ୍ୟ ପାଇପାରିବେ, କିନ୍ତୁ ଯଦି ଆମେ ଖାଦ୍ୟକୁ ଯଦି ଆଖିରେ ପକାଇଦେବା ରଖିଦେବା ତାହେଲେ ଆମ ଆଖିଟି ନଷ୍ଟ ହୋଇଯିବ। ସେଇଭଳି ଭାବରେ ଅନ୍ୟ କେଉଁଥିରେ ଖାଦ୍ୟ ଦେଲେ ସେସବୁ ସେ ଖାଦ୍ୟ ତ ଗ୍ରହଣ କରିପାରିବେ ନାହିଁ, ବରଂ ନଷ୍ଟ ହୋଇଯିବ, ଚକ୍ଷୁରେ ପକାଇଲେ ଖାଦ୍ୟ ସେପଟି ନଷ୍ଟ ହୋଇଯିବ। ସେଥିପାଇଁ ଏକଥା କୁହାଯାଇଛି ଯେ ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ପ୍ରକୃତରେ ତାଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ, ତାଙ୍କୁ ଆନନ୍ଦ ଦେବା ପାଇଁ ଆମେ ଉଦ୍ଦିଷ୍ଟ, ଆମେ ତାଙ୍କର ଅଂଶ, ସିଏ ହେଉଛନ୍ତି ପୂର୍ଣ୍ଣ। ଆମେ ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟଦାସ, ଯେହେତୁ ଆମେ ତାଙ୍କର ଅଂଶ, ଆମର କର୍ତ୍ତବ୍ୟ ହେଉଛି ତାଙ୍କର ସେବା କରିବା। କିନ୍ତୁ ଯେତେବେଳେ ଆମେ ନିଜେ ଉପଭୋଗ କରିବା ପାଇଁ ଚାହୁଁଛେ ସେତେବେଳେ ଭଗବାନ ଏଇ ଭୌତିକ ଜଗତରୁ ଆମକୁ ପତନ ହେଉଛି ଆମର। ଏଇ ଭୌତିକ ଜଗତରେ ଆମେ ନିଜେ ଉପଭୋଗ କରିବେ ବୋଲି ଭାବୁଛେ, ନିଜକୁ ପୁରୁଷ ବୋଲି ଭାବୁଛେ। ଏଠି ଯେଉଁ ତଥାଗତ ପୁରୁଷ ଅଛନ୍ତି ବା ତଥାଗତ ସ୍ତ୍ରୀମାନେ ଅଛନ୍ତି, ଏମାନେ ସମସ୍ତେ ନିଜକୁ ଉପଭୋଗ କରିବେ ବୋଲି ଭାବୁଛନ୍ତି, ପୁରୁଷ ଅଭିମାନ କରୁଛନ୍ତି। ଭଗବତ ଗୀତାରେ ଅର୍ଜୁନକୁ ଭଗବାନ ସେ କଥା କହୁଛନ୍ତି, ଅର୍ଜୁନ ପୁରୁଷ ପ୍ରକୃତି ତୋ ହି ଭୁଙ୍କ୍ତେ ପ୍ରକୃତିଜାମ ଗୁଣାନ କାରଣ ଗୁଣ ସଂଘର୍ଷ ସଦସ୍ୟ ଜ୍ୱନି ଜନ୍ମସୁ। ଲୋକମାନେ ଏଠି ଯେ ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ, ଏମାନେ ସମସ୍ତେ ନିଜକୁ ପୁରୁଷ ବୋଲି ଭାବୁଛନ୍ତି ବା ନିଜକୁ ଉପଭୋଗକାରୀ ବୋଲି ଭାବୁଛନ୍ତି। ତେଣୁ ଏ ପ୍ରକୃତିରେ ଯେଉଁ ରହିଛି ସତ୍ୱ ରଜ ତମ ତିନୋଟି ଗୁଣ ରହିଛି, ଏଇ ତିନୋଟି ଗୁଣ ଭିତରେ ସେମାନେ ସେଇ ଉପଭୋଗ କରୁଛନ୍ତି। ପୁରୁଷ ପ୍ରକୃତି ଶୋଇ ଭୁଙ୍କ୍ତେ ପ୍ରକୃତିଜାନ ଗୁଣାନ, ପ୍ରକୃତିଜାନ ଗୁଣାନ ଯେଉଁ ରହିଛି ସତ୍ୱ ରଜ ତମ ଏଇ ତିନି ଗୁଣର ଦ୍ୱାରା ଯେଉଁ ଉପଭୋଗ କରୁଛନ୍ତି, ଇନ୍ଦ୍ରମାନଙ୍କ ଦ୍ୱାରା ଉପଭୋଗ କରୁଛନ୍ତି, ଇଏ ହେଉଛି କାରଣ ଗୁଣ ସଂଘର୍ଷ। ଏଇ ଗୁଣ ହେଉଛି କାରଣ ଯେଉଁଥିପାଇଁକି ଯେ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛି, ସତ୍ ଅସତ୍ ଜ୍ୱନି ଜନ୍ମସୁ। କେତେବେଳେ ଜଣେ ଦେବଲୋକରେ ଜନ୍ମଗ୍ରହଣ କରୁଛନ୍ତି, କେତେବେଳେ ଜଣେ ନର୍କକୁ ପ୍ରତ୍ୟତ ହେଉଛି। ଯେଉଁମାନେ ସତ୍ୟ ଗୁଣର ରହିଛି ପ୍ରାଧାନ୍ୟ ରହିଛି, ସେମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି, ପୁଣ୍ୟ କାର୍ଯ୍ୟ କରିବା ଫଳରେ ସେମାନେ ଉନ୍ନତରୁ ଉନ୍ନୀତ ହେଉଛନ୍ତି, ଏବଂ ରଜତମ ଗୁଣ ଦ୍ୱାରା ଯେଉଁମାନଙ୍କର ପ୍ରଭାବ ହୋଇ ରହିଛି ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, कामेश क्रोधेश रजोगुणेश उद्भव महासन महापात्मा विधिहीनम वैरिणम भगवदगीता सूत्र अध्याय भगवान पैसन से कहता है रजोगुण एवं तमोगुण द्वारा प्रभावित ही सेने विभिन्न प्रकार पाप कार्य करुँचे तेणु से नीच जनि प्राप्त होती नीच लोक को जाऊँच बा कुकुर इत्यादि विभिन्न प्रकार पशुपक्षी ज्ञान प्राप्त होती तेणु समस्ते उपभोग करने चाहते तेणुक भगवान ये मायिक जगत को सृष्टि कर माया माया अर्थ जो नुह मा अर्थ नुह या अर्थ से जो नुह से माया आम भावचे ये भौतिक आम उपभोगी कि प्रकृत नुह मायामय जगत से भगवदी पंद्रह अध्याय भगवान कहले कथा उद्ध ऊर्ध मूल मद शाख मत्स्यम प्राहुरभ्यम छंदासी जस परिणामी जस्तम वेद सवेद भी ये भौतिक जगत को गोटे ओरटा वृक्ष सहित तुलना कर ऊर्ध मूल जो वृक्षर मूल हूँ ऊर्ध को शाखा प्रशाख हूँ तलकु अश्वतम प्राहुरभ्यम ये गोटे अश्वत वृक्ष सहित तुलना कर भौतिक जगत को प्रभुपाद महाराज कहते ये वृक्ष आम कौन देखा ना जलाशय मानक नदी बा पुष्करणी बंधे जो गच सब रही तार जो प्रतिफलन देखा जल में से ओरटा देखा से भाव में ये चीज जगत कथा कहुच्छी पादास्त्रय बहिश्वासन ये चीज जगत हूँ प्रकृत जगत तार प्रतिफलन विकृत प्रतिफलन हूँ भौतिक जगत ये जो एक पाद रही भगवान ये हूँ से चीज जगत प्रतिफलन तेणुक ये सब बड़े रोना ये रोच सृष्टि होती किल रोच्छ हो जाती जल में प्रतिबिंब रही टेकाटे पकईदे से प्रतिबिंबटी उभव से भौतिक जगत हूँ चीज जगत प्रतिफलन कहीं कराई चीज जगत भौतिक जगत सृष्टि कराई ना जेहेतु आम चाहे उपभोग करने भगवान यही स्थानी दे माइक जगत को प्रदान करें उपभोग करने आमको सुजोग दे भगवान किंतु जेहेतु आम उपभोग कर प्रकृत क्षमता ना जिते उपभोग कले आम प्रकृत आनंद प्राप्त हो पारना से भगवदगीता पंचम अध्याय भगवान कहते जेहि संस्पर्शा भोगा दुख जुनय होते आद्यंतंत कौंतेय नेशु रमते बुद्ध जो मैंने ये भौतिक जगत में जन्म चक्र घूरी घूरी ये भौतिक आनंद प्राप्त हो प्रकृत भावती प्रकृत ये आनंद प्रकृत नुह प्रकृत आनंद नुह इन बुद्धिमान व्यक्ति से कनक्लूजन पहुँचे ये सिद्धांत पहुँचे प्रकृत भौतिक जगत आनंद ना कारण जेही संस्पर्शा भोगा आम जो संस्पर्श रही जो इंद्रिय मान सब रही कर्मेन्द्रिय ज्ञानेन्द्रिय द्वारा जो आम सुख प्राप्त होचे चक्षुर आम देखिक जो आनंद प्राप्त होचे कर्ण से शुणिक जो आनंद प्राप्त होचे नासिका आघ्राण कर आनंद प्राप्त होचे मुख द्वारा खाद्य खाई जो आनंद प्राप्त होचे ये हूँ संस्पर्शा भोगा ये दुख रु आरंभ हो दुख जोनय होते दुख रु आरंभ होदिरा कि आनंद आम प्राप्त होचे आद्य अंतंत कौंतेय जो सुखर आदि अच्छी से सुखर अंत मध्य तेणु बुद्धिमान व्यक्ति से नेशु रमते बुद्ध से आनंद प्राप्त होंगे ना से उन्नत आनंद अन्वेषण करती अर्थात तो ब्रह्म जिज्ञासा से ब्रह्म जिज्ञासा आरंभ हुए जड़े जो वेदांत सूत्र प्रथम सूत्र हूँ ब्रह्म जिज्ञासा जड़े जो ब्रह्म जिज्ञासा करुच्ची बुझाक पड़ो से बहुत उन्नत स्थिति अच्छी प्रकृत तार मानव जन्म आरंभ होगा बुझाक पड़ो अर्थात शब्द कहीं कहुची ना 80 लक्ष जन्म पार होगा जड़े मानव जन्म प्राप्त होती तार गोटे अत्यंत उन्नत स्तर जो कह मुकुलित चेतना स्तर से प्राप्त होती बुद्धि तार उन्नत स्तर अच्छे तेणु जड़े जब मानव जन्म प्राप्त होते ସେ ଭଗବାନର ଜ୍ଞାନ ପ୍ରାପ୍ତ ହେଲା ପରେ ସେ ଆଦିଗୁରୁ ହୋଇଛନ୍ତି। ମାନେ ସେ ପ୍ରଥମେ ଜାଣିନଥିଲେ, ଅବୋଧ ଜାତ, ସେ ପ୍ରଥମେ ଅନ୍ୱେଷଣ କରୁଥିଲେ ସେ କିଏ। ଭଗବାନଙ୍କୁ ଜ୍ଞାନ ଦେବାରୁ ସେ ଜ୍ଞାନ ପ୍ରାପ୍ତ ହେଲେ। ନହେଲେ ସମସ୍ତେ ଏଠି ବୌଦ୍ଧିକ ଜଗତରେ ଜନ୍ମ ହୋଇଛନ୍ତି ମାନେ ଅବୋଧ ଜାତ, ଅଜ୍ଞାନତାରେ ସେମାନେ ଜାତ ହୋଇଛନ୍ତି। ଏବଂ ନିରାନନ୍ଦ ସମସ୍ତେ ଆନନ୍ଦ ଖୋଜି ବୁଲୁଛନ୍ତି, ଦୁଃଖ ପାଉଛନ୍ତି, ବିଭିନ୍ନ ପ୍ରକାର ଦୁଃଖରେ ରହିଛନ୍ତି ସେମାନେ, ତେଣୁ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଏହିଭଳି ଭାବରେ ଅନ୍ତଃଲୋକ୍ୟାସ୍ତୁ ଅପରୋ, ଯେଉଁମାନେ ଅନ୍ତ ଏ ତ୍ରିଲୋକର ବାଦରେ ଯେଉଁମାନେ ରହିଛନ୍ତି, ଭୌତିକ ଜଗତରେ ରହିଛନ୍ତି, ହଁ ସେମାନେ ଅପରୋ ଗୃହମେଧ ଅବୃହତ, ସେମାନେ ଗୃହମେଧ। ଯେଉଁ ଚାରି ପ୍ରକାର ଆଶ୍ରମ ରହିଛି, ବ୍ରହ୍ମଚାରୀ, ଗୃହସ୍ଥ, ମାନଗ୍ରସ୍ତ ଏବଂ ସନ୍ନ୍ୟାସ, ଏ ଚାରି ପ୍ରକାର ଆଶ୍ରମ ରହିଛି। ଏ ଯେଉଁ ଆଶ୍ରମର ଉଦ୍ଦେଶ୍ୟ ହେଉଛି ଅଥକୁମ୍ଭୀ ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସ୍ୱନୁଷ୍ଠିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ। ଯିଏ ବ୍ରହ୍ମଚାରୀ ହୁଅନ୍ତୁ ବା ଗୃହସ୍ଥ ହୁଅନ୍ତୁ ବା ବାନପ୍ରସ୍ଥ ହୁଅନ୍ତୁ ବା ସନ୍ନ୍ୟାସ ହୁଅନ୍ତୁ, ସେସବୁ ଆଶ୍ରମରେ ରହିଛି ତା'ର କ'ଣ କ'ଣ କାର୍ଯ୍ୟ କରିବାକୁ ପଡ଼ିବ। ଆଶ୍ରମ ଧର୍ମ ସବୁ ରହିଛି, ଗୃହସ୍ଥ ଆଶ୍ରମ, ବ୍ରହ୍ମଚାରୀ ଆଶ୍ରମ, ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ, ଏ ଆଶ୍ରମ ଧର୍ମ ଅନୁସାରେ ଜଣେ କାର୍ଯ୍ୟ କରିବ। ଯେତେବେଳେ ମହାପ୍ରଭୁ ଦାକ୍ଷିଣାତ୍ୟ ଯାଇଥିଲେ ସେତେବେଳେ ସେ ରାୟରମାନଙ୍କୁ ପ୍ରଶ୍ନ ପଚାରିଥିଲେ, ପଚାରିଥିଲେ ଯେ ସାଧ୍ୟ ସାଧନ ବିଷୟରେ ମୋତେ କୁହ, କ'ଣ ଆମ ଜୀବନ ଲକ୍ଷ୍ୟ, ଆମେ କେମିତି ତାକୁ ପ୍ରାପ୍ତ ହେବା, ସେ ସାଧ୍ୟ ସାଧନ ବିଷୟରେ ପ୍ରଶ୍ନ ପଚାରିଥିଲେ। ତେଣୁ ରାୟରମାନଙ୍କ ପ୍ରଥମେ ଏଇ କଥାଟି କହିଥିଲେ, ଇଏ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମା ବିଷ୍ଣୁ ରାୟ ପନ୍ଥା ନାନ୍ୟତୋଷ କାରଣ। ବର୍ଣ୍ଣାଶ୍ରମରେ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ, ଏ ଚାରି ଆଶ୍ରମ ଏବଂ ଚାରି ବର୍ଣ୍ଣ ହେଉଛି କ'ଣ କ'ଣ ନା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର। ଏ ଯେଉଁ ବର୍ଣ୍ଣାଶ୍ରମ ରହିଛି, ବର୍ଣ୍ଣାଶ୍ରମ ଚାରବତା ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି, ଏହାର ଉଦ୍ଦେଶ୍ୟ ହେଉଛି କ'ଣ ନା ପୁରୁଷେଣ ପର ପୁମାନ ପରମ ପୁରୁଷ ଭଗବାନ କୃଷ୍ଣଙ୍କର ବା ବିଷ୍ଣୁଙ୍କର ବିଷ୍ଣୁର ଆରାଧ୍ୟ ପନ୍ଥା ଭଗବାନଙ୍କର ଆରାଧନା କରିବା ପାଇଁ ଉଦ୍ଦିଷ୍ଟ ରହିଛି। ନାନ୍ୟତ ଦୋଷ କାରଣ ଅନ୍ୟ କୌଣସି ଉପାୟ ନାହିଁ ଭଗବାନଙ୍କୁ ଦୋଷ କରିବା ପାଇଁ ବା ଭଗବାନଙ୍କ ଆନନ୍ଦ ପ୍ରଦାନ କରିବା ପାଇଁ। ତେଣୁ ଯଦିଓ ଏ ବର୍ଣ୍ଣାଶ୍ରମ ଧର୍ମ ଅନ୍ୟ ଯୁଗରେ ସମ୍ଭବ ହେଉଥିଲା, କଳି ଯୁଗରେ ଏସବୁ ସମ୍ଭବ ନୁହଁ, ସେଥିପାଇଁ ମହାପ୍ରଭୁ କହିଲେ ଏବ ବାହ୍ୟ ଆଗେ କହାର, ଏ ବାହ୍ୟ ଏ କଳି ଯୁଗରେ ଏଇଟା ସମ୍ଭବ ନୁହଁ, ସେ ଯାହା ବି ହଉ ଆମେ ସେଟା ଆଲୋଚନା କରିବାନି। ଏଠି ଯେଉଁ କୁହାଯାଉଛି ଯେଉଁ ବର୍ଣ୍ଣାଶ୍ରମ ଆଶ୍ରମ, ବର୍ଣ୍ଣାଶ୍ରମ ଧାରା ସବୁ ରହିଛି, ଏସବୁ ଆଶ୍ରମର ବିଭିନ୍ନ ନିୟମ ରହିଛି, କେଉଁ କେଉଁ ଭାବରେ ସେମାନେ କାର୍ଯ୍ୟ କରିବେ, ଆଶ୍ରମ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା ଅଷ୍ଟାଦଶ ଅଧ୍ୟାୟରେ ଯେ ଯଥା ପ୍ରଭୃତି ଭୂତାନାମ ଜୈନ ସର୍ବମିଦମ୍ ତଥମ ସ୍ୱକର୍ମଣା ତମେ ଗଛ ସିଦ୍ଧି ବିନ୍ନତି ମାନବ। ଯେଉଁ କର୍ମ ଏବଂ ଯେଉଁ ଆଶ୍ରମରେ ଯେଉଁ ରୁହନ୍ତୁ ସେମାନେ ରୁହନ୍ତୁ ନା କାହିଁକି, ସ୍ୱକର୍ମଣା ତାଙ୍କର କର୍ମ ଦ୍ୱାରା ତମ ଅଭ୍ୟର୍ଥ ଭଗବାନଙ୍କର ଆରାଧନା କରିବା, ସେ କର୍ମ ଦ୍ୱାରା ଭଗବାନଙ୍କର ଆରାଧନା କରିବା, ତାହେଲେ ଆମେ ସିଦ୍ଧି ପ୍ରାପ୍ତ ହେବା। ତେଣୁ ଏଇ ବର୍ଣ୍ଣାଶ୍ରମ ଧର୍ମ ଯେଉଁମାନେ ଗୃହସ୍ଥ ଆଶ୍ରମରେ ରହୁଛନ୍ତି, ସେ ଗୃହସ୍ଥ ଆଶ୍ରମରେ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୟସି କୌନ୍ଦେୟ ତତ୍ ପୁରୁଷ ମଦର୍ପଣ। ଭଗବତ ଗୀତା ନବ ଅଧ୍ୟାୟରେ ଭଗବାନ କହିଲେ କଥା ଅର୍ଜୁନଙ୍କୁ, ଆମେ ଯିଏ ଯେଉଁ ଆଶ୍ରମ ଥାନ୍ତୁ ନା କାହିଁକି, ଯିଏ ଯାହା କରୁଛନ୍ତି ଯତ୍ କରୋସି କାଳେ ନବାଚା ମନସେ ଇନ୍ଦ୍ରିବା ବୁଦ୍ଧ୍ୟାତ୍ମନାବାନ ସୂତ ସ୍ୱଭାବାତ୍ କରୋତି ଯତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତ୍। ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭାଗବତ ଧର୍ମ ଯେତେବେଳେ ବର୍ଣ୍ଣନା କରୁଛନ୍ତି ନବଯୋଗେନ୍ଦ୍ର, ସେ କଥା ମଧ୍ୟ ଏଇ କଥା କହିଛନ୍ତି, ଆମେ କାୟ ଦ୍ୱାରା କାର୍ଯ୍ୟ କରୁଛେ, ଶରୀର ଦ୍ୱାରା କାର୍ଯ୍ୟ କରୁଛେ, ମନ ଦ୍ୱାରା ଚିନ୍ତା କରୁଛେ, ବଚନ ଦ୍ୱାରା କଥା କହୁଛେ, କିନ୍ତୁ କାଳୀନ ବାଚା ମନୁଷ୍ୟ ଇନ୍ଦ୍ରିୟ ବା ଅନ୍ୟ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, ବୁଦ୍ଧି ପ୍ରାଣ ସ୍ୱଭାବ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟ ଆମେ କରୁଛେ। शास्त्र जागृत करते ये सफल को परमी और भगवान को समर्थ देकर भगवान को समर्पण करेगा। ये पड़ा समुद्र भोगों के रूप में भगवान ताकू हमें ये समर्पण करेगा। ये होती भागवत है। किंतु अन्य पक्षरे यदि हमें से आश्रम रही तो भगवान को कुछ काट के चले जाऊँ से गृह आश्रम रहेगी मतलब गृह में भी करे क्योंकि गृह में भी सबसे व्यवहार करे गृह में जितने हिरण्य पशु पचारे प्रहलादू प्रहलाद तुम बहुत शिक्षा करणी पाठ पढ़ल कौन शिष्य पाठ पढ़ल कौन टी कहल सप्तम स्थान पंचम अध्याय प्रहलाद चर्चा कहते तत्साधु मनि असुर वर्जन देना सदा संविघ्न ध्यान असभ्या हित्वासपाद गृहमंद गोपम भनम गतो जब हरिनाश्रय प्रकृत साधु तत्साधु मनि तत्साधु मनि असुरवर्ज देना देही में हमें जो शरीर प्राप्त होते ये देह हमें प्राप्त होते हमें ये शरीर ठीक अलग आम देही तेणु से मैंने प्रकृत साधु तत्साधु मनि जो मैंने तो साधु मैंने जो मैंने हित्वात्मपात गृहमंद कूपम गृह अंधकूप बोली कहे आउ गोटे स्थान गृह मेधी गृह अंधकूपम बोली कहीं कहुई गृहस्थ गोटे आश्रम तेल अंधकूप गृह मेधी बोली कहीं कहगला ना ये आश्रम रही यदि आम भगवान सेवा न कले गृह अंधकूपम कहुए गृह रही भगवान भजन करवा जहाँ आम खाद्य ग्रहण करुचे भगवान को लगे भोग लगे भगवान को पूजा करवा भगवान को नाम जप करवा ये हूँ सब आश्रम नियम एवं गृहस्थ आश्रम ये सब नियम रही तेनाली ये न कले सीटा अंधकूप सहित तुलना कर गृह अंधकूप गृहस्थ आश्रम से आश्रम रही ना अंधकूप गृह मेधी से मेधीर अर्थ होती अहिंसा हिंसा हिंसा करेंगे मेधी कहें विभिन्न प्रकार आम जो रही पंच सुना रही पंच पांच स्थान में जीव हत्या करुचे आम चलीगला बेले जीव मृत्युबरण कर सफा कला बेलू बहुत जीव मृत्युबरण कर चूली लगे बेलू जीव मृत्युबरण कर विभिन्न प्रकार स्थान में आम हिंसा करुचे गृह मेधी से कहगला तेणु ये जो रही गृहस्थ आश्रम ये गृहस्थ आश्रम आम भगवान सेवा करवा भगवान आराधना करवा जदि अबृहत व्रत जी कह अबृहत व्रत बृहत व्रत हो ब्रह्मचारी ब्रह्मचारी व्रत हो बृहत व्रत जिते व्रत अच्छी सब श्रेष्ठ व्रत हो बृहत व्रत ब्रह्मचारी तेणु मानव समाज रे जो रही थे चारि आश्रम कर चारि भाग कर दि जा मानव जीवन रयुष को शहे वर्ष धरी चारि भाग कर दि जा आजकल आस्ते आस्ते से कितनी वर्ष मतलब जहाँ जीवन धारण करना आस्ते आस्ते कमीगला आयुष जहाँ भी हो शहे वर्ष जो धरा जा पचीस वर्ष होगी ब्रह्मचर्य आश्रम ब्रह्मचारी रे सप्तम स्कंद नारद मुनि युधिष्ठ महाराज को सी आश्रम अनुसार कर ब्रह्मचारी गुरुकुले दशम दात आचरण दासवत नीचो गुरु सुदृढ़ श्रोत ब्रह्मचारी प्रत्येक हूँ कौन ना ब्रह्मचारी गुरुकुल से गुरुकुल रे बसन दात इंद्रिय मान को संयम करेंगे बसन दात एवं आचरण दासवत नीचो किभली से आचरण करेंगे ना दास भाई नीच व्यक्ति भाई आचरण करेंगे गुरु गुरु पाखे से नीच व्यक्ति भाई आचरण करेंगे दास भाई आचरण करेंगे सुदृढ़ श्रोत गुरु होती प्रकृति में आम स्रोत यह भाव धारणा कर सी ब्रह्म जे ब्रह्मचारी गुरुकूल रे भाव कार्य करेंगे वर्णना कर ब्रह्मचारी जो जीवे मिथ्या करने जहाँ आणवे से गुरु को समर्पण करदे गुरु प्रदान करेंगे एवं गुरु जदि न कहे तब खाया आशा करी से मतलब खाद्य ग्रहण करेंगे ना ये सब नियम सब रही ब्रह्मचारी ତେଣୁ ଭାଗବତରେ ସପ୍ତମ ସ୍କନ୍ଧରେ ନାରଦ ମଧ୍ୟ ସଦା କହୁଛନ୍ତି, ବ୍ରହ୍ମଚାରୀ ଗୁରୁକୁଳେ ବସନ୍ତ ଆଚରଣ ଦାସରଥ ନିଜ ଗୁରୁ ସୁଦୃଢ଼ ସୌଦ, ଏଭଳି ଭାବରେ ବ୍ରହ୍ମଚାରୀମାନେ କାର୍ଯ୍ୟ କରିବେ। ତେଣୁ ପଚିଶ ବର୍ଷ ରହିଲା ପରେ ଜଣେ ଯଦି ଏଇଭଳି ଭାବରେ ବ୍ରହ୍ମଚାରୀ ଭଳି ଯିବ, ଆଜୀବନ ବ୍ରହ୍ମଚାରୀ ରହିବା ପାଇଁ ଚାହିଁବେ, ତାହେଲେ ସେ ବ୍ରହ୍ମଚାରୀ ବି ତାର ରହିବେ। କିନ୍ତୁ ଜଣେ ଯଦି ଗୃହସ୍ଥ ଜୀବନ ଯାପନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଗୁରୁଙ୍କ ଠାରୁ ଅନୁମତି ନେଇକି ଯିବାକୁ ପଡ଼ିବ, ଗୃହସ୍ଥ ଆଶ୍ରମ ସେ ପ୍ରବେଶ କରିବେ। ତେଣୁ ଗୃହସ୍ଥ ଆଶ୍ରମ ମଧ୍ୟ ଯେଉଁ ରହିଛି, ସ୍ତ୍ରୀ ସଂଘ କରିବେ, ସବୁ ରହିଛି, ଏ ମଧ୍ୟ ନିୟମ ଅନୁସାରେ କାର୍ଯ୍ୟ କରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଧର୍ମ ଅଭିବୃଦ୍ଧ ଭୂତେଷୁ କାମସୁ ଭ୍ରତର ସହ, ଯେଉଁ ପୁରୁଷ ସ୍ତ୍ରୀ ଯେଉଁ ସଂଘ ରହୁଛି, ଯଦି ଧର୍ମ ଅଭିବୃଦ୍ଧ କରାଗଲା, ଧର୍ମକୁ ଦୁର୍ଦ୍ଧାର କରା ନଗଲା, ତାହେଲେ ସେଠି ଭଗବାନ ରହୁଛନ୍ତି ବୋଲି କହିଲେ, ସେ ହେଉଛନ୍ତି ଧର୍ମ। କାମସ୍ମି ଧର୍ମ ଅଭିବୃଦ୍ଧ ଭୂତେଷୁ କାମସ୍ମି ଭ୍ରତର ସହ, ଯେଉଁ ପ୍ରଜା ସୃଷ୍ଟି କରିବା ପାଇଁ, ସନ୍ତାନ ସୃଷ୍ଟି କରିବା ପାଇଁ ଜଣେ ପୁରୁଷ ସ୍ତ୍ରୀ ସଂଘଟା ଆଲାଉ କରାଯାଇଛି ବା ଅନୁମତି ଦିଆଯାଇଛି, ଆ ବ୍ୟତୀତ ଯେଉଁ ସଂଘ କରାଯିବ ସେ ହେଉଛି ଅବୈଧ ସ୍ତ୍ରୀ ସଂଘ। ତେଣୁ ସେ ଅବୈଧ ସ୍ତ୍ରୀ ସଂଘକୁ ସେଇଟା ହେଉଛି ଧର୍ମର ବିରୁଦ୍ଧ ହୋଇଗଲା। ତେଣୁ ଗୃହସ୍ଥ ଆଶ୍ରମରେ ଜଣେ ଏଇଭଳି ଭାବରେ ଧର୍ମ ବିରୁଦ୍ଧ ନ କରି ସ୍ତ୍ରୀ ସଂଘ କରିବେ, ଗୃହସ୍ଥ ଆଶ୍ରମ, ସେ ହେଉଛି ବୃହତ ବ୍ରତ ବା ସେ ହେଉଛି ବ୍ରହ୍ମଚର୍ଯ୍ୟ ବ୍ରତ। ତେଣୁ ଯେଉଁମାନେ ଏ ବୃହତ ବ୍ରତ ଗ୍ରହଣ କରୁନାହାନ୍ତି, ବିଶେଷ ଭାବରେ ପ୍ରଭୁପାଦ ମହାରାଜ କହୁଛନ୍ତି, ପାଶ୍ଚାତ୍ୟ ଜଗତରେ ଲୋକମାନେ ଇନ୍ଦ୍ରିୟ ସୁଖମାନଙ୍କ ପାଇଁ ଧାବମାନ ହେଉଛନ୍ତି, ଏସବୁ କ'ଣ ସେମାନେ ସେମାନେ ଜାଣନ୍ତି ନାହିଁ, ଏସବୁ କ'ଣ ବ୍ରହ୍ମଚର୍ଯ୍ୟ କ'ଣ, ଏସବୁ ସେମାନେ ଜାଣନ୍ତି ନାହିଁ। ଆମେ ଯାଇଥିଲୁ ନିକଟ ଅତୀତରେ, ୟୁରୋପ ଯାଇଥିଲୁ, କାନାଡ଼ା ଯାଇଥିଲୁ, ପ୍ରକୃତରେ ଦେଖିଛୁ, ପ୍ରକୃତରେ ସେଠି ଏସବୁ ଜିନିଷ ସେମାନେ ବୁଝିପାରିବେ ନାହିଁ, ବର୍ଣ୍ଣାଶ୍ରମ ବିଷୟରେ କିଛି ବୁଝିପାରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଯେଉଁ ଯାଇଥିଲେ ସେତେବେଳେ, ଏଇଭଳି ଭାବରେ ସେମାନେ ବିବାହ ନ କରି ମଧ୍ୟ ମିଶୁଥିଲେ, ସଙ୍ଗ କରୁଥିଲେ, ପୁରୁଷ ସ୍ତ୍ରୀ ବିବାହ ନ କରି ସଙ୍ଗ କରୁଥିଲେ। ପ୍ରଭୁପାଦ ମହାରାଜଙ୍କ ସହିତ ଯେମାନେ ସେମାନେ ଆସିଲେ, ପ୍ରଭୁପାଦ ମହାରାଜ ସେଠି ବିବାହ ଉତ୍ସବ ଆୟୋଜନ କଲେ, ବିବାହ କଲେ, ନା ବିନା ବିବାହରେ ଜଣେ ପୁରୁଷ ସ୍ତ୍ରୀ ମିଶିପାରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେ ବିବାହ ବ୍ୟବସ୍ଥା ଆରମ୍ଭ କଲେ, ତାଙ୍କର ଶିଷ୍ୟ ଶିଷ୍ୟମାନଙ୍କୁ ବିବାହରେ ବିବାହ ବନ୍ଧନରେ ବାନ୍ଧିଲେ ତାଙ୍କୁ। ତେଣୁ ବର୍ତ୍ତମାନ ମଧ୍ୟ ସେମାନେ ସାଧାରଣତଃ ଯେଉଁମାନେ ପୁରୁଷ ସ୍ତ୍ରୀ ମିଶୁଛନ୍ତି, ସେମାନେ ବିନା ବିବାହରେ ସବୁ ସାଙ୍ଗ କରୁଛନ୍ତି। ଏସବୁ ରହିଛି ପାଶ୍ଚାତ୍ୟ ଜଗତରେ, ଏସବୁ ରହିଛି ଆମର ଭାରତବର୍ଷରେ ମଧ୍ୟ, ଏସବୁ ଆଜିକାଲି ପୁଣି ଆସିଗଲାଣି, ଏସବୁ ଲୋକମାନେ ବି ସେଇଭଳିଆ କାର୍ଯ୍ୟ କଲେଣି, କିନ୍ତୁ ପାଶ୍ଚାତ୍ୟ ଜଗତରେ ଏଇଭଳି ଭାବରେ ରହିଛି। ତେଣୁ ପ୍ରଭୁପାଦ ମହାରାଜ ବିବାହ ଯଜ୍ଞ ଆରମ୍ଭ କଲେ, ବିବାହ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଲୋକେ ବ୍ୟବହାର ଆମିଷୁ ବ୍ୟବହାର ମଧ୍ୟସେବା ନିତ୍ୟ ଜନ୍ତୁ ନାହିଁ ତତ୍ର ଶୋଧନା ବ୍ୟବସ୍ଥିତ ବ୍ୟବହାର ଯଜ୍ଞ ସୁରାଗ୍ରୀ ଆଶୁ ନିବୃତ୍ତି ନିଷ୍ଠା। ଏଇ ଯେଉଁ ସବୁ ଆମର ପ୍ରବୃତ୍ତି ରହିଛି, ସ୍ତ୍ରୀ ସଙ୍ଗ କରିବା, ମଧ୍ୟସେବା କରିବା ବା ଆମିଷ ଭକ୍ଷଣ କରିବା, ଏସବୁ ସମସ୍ତଙ୍କର ପ୍ରବୃତ୍ତି ରହିଛି। ଲୋକେ ବ୍ୟବହାର ଆମିଷ ମଧ୍ୟସେବା ନିତ୍ୟ ଜନ୍ତୁ ସମସ୍ତଙ୍କର ପ୍ରବୃତ୍ତି ରହିଛି। ତେଣୁ ଜଣେ ଯେତେବେଳେ ମାନବ ଜନ ପ୍ରାପ୍ତ ହେଉଛି, ସେତେବେଳେ ବ୍ୟବସ୍ଥା କରାଯାଇଛି, ବିବାହ ଯଜ୍ଞ କରାଯାଇଛି, କିନ୍ତୁ ଆସ୍ତେ ଆସ୍ତେ ଏସବୁ ଯେଉଁ ରହିଛି ବୈଦିକ ପଦ୍ଧତି ରହିଛି, ଆସ୍ତେ ଆସ୍ତେ ସବୁ ଲୋପ ପାଇଯିବ। ସେଥି ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଳିଯୁଗରେ କ'ଣ ଅବସ୍ଥା ହେବ। ବିବାହ ଚୋଦ୍ବାଇ କେବଳ ସ୍ୱୀକାର କରିଦେଲେ ବିବାହ ହୋଇଗଲା। ତେଣୁ ଆଜିକାଲି ଯେଉଁ କୋର୍ଟ ରେଜିଷ୍ଟ୍ରି ମ୍ୟାରେଜ୍ ହେଉଛି, ସେଇଟା ହେଉଛି ସେଇଭଳି ଭାବରେ ବୈଦିକ ପଦ୍ଧତିରେ ମ୍ୟାରେଜ୍ କଣ୍ଟିନ୍ୟୁ ହୋଇପାରିବ ନାହିଁ, ଆସ୍ତେ ଆସ୍ତେ ନଷ୍ଟ ହୋଇଯିବ ବୈଦିକ ପଦ୍ଧତିରେ ବିବାହ। ସ୍ୱୀକାର କରିଦେଲେ ଜଣେ ପୁରୁଷ ଗୋଟେ ସ୍ତ୍ରୀକୁ କହିଲା ହଁ ମୁଁ ତାକୁ ବିବାହ କରିବି, ସେତିକି ହୋଇଗଲା, ଯେମିତି ରେଜିଷ୍ଟ୍ରେସନ କରି ଦସ୍ତଖତ କରିଦେଲେ ହୋଇଗଲା, ବିବାହ ହୋଇଗଲା। ଇଏ ହେଉଛି ଧର୍ମର ଡାନି, ସେ ବର୍ଣ୍ଣନା କରାଯାଇଛି। ଏବଂ କୋର୍ଟ ରେଜିଷ୍ଟ୍ରି କରି ବିବାହ କଲେ ସାଙ୍ଗେ ସାଙ୍ଗେ ପୁଣି କ'ଣ ଡାଇଭର୍ସ ଆସିଗଲା। ତେଣୁ କହୁଥିଲେ ଜଣେ ଦମ୍ପତି ପୁରୁଷ ସ୍ତ୍ରୀ ପାଶ୍ଚାତ୍ୟ ଜଗତରେ, ସେ କହିବେ ୟୁର ଚିଲଡ୍ରେନ୍ ଆଣ୍ଡ ମାଇ ଚିଲଡ୍ରେନ୍ ଆଣ୍ଡ ଆୱାର ଚିଲଡ୍ରେନ୍। ପୁରୁଷର ଆଉ ଗୋଟେ ସ୍ତ୍ରୀ ସହିତ ବିବାହ କରି ତାର ଛୁଆ ହେଇଥିବ, ପିଲା ଛୁଆ ହେଇଥିବ, ତାକୁ ସେ ଡାଇଭର୍ସ କରିଦେଇଥିବେ। ସେ ଆଉ ଜଣେ ଯଦି ବାହାର ଥିବ, ସେ ସ୍ତ୍ରୀ ଲୋକ ଆଉ ଗୋଟେ ପୁରୁଷକୁ ବିବାହ କରିଥିବ, ତାର ପିଲା ଛୁଆ ଥିବେ, ଏବଂ ବର୍ତ୍ତମାନ ଯେଉଁ ବିବାହ କଲେ ତାଙ୍କର ପିଲା ଛୁଆ ହେଇଛନ୍ତି। ଏଇଭଳି ଭାବରେ ସେମାନେ ଯେତେବେଳେ ଜାଣନ୍ତି ଯେ ହିନ୍ଦୁ ମାନେ ଗୋଟିଏ ସ୍ତ୍ରୀ ବିବାହ କଲା ମାନେ ଜୀବନ ସାରା ରହୁଛନ୍ତି, ବିବାହ ବନ୍ଧନ ରହୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଗୋଟିଏ ସ୍ତ୍ରୀ ବିବାହ କରି ରହିପାରୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ପାଶ୍ଚାତ୍ୟ ଦେଶରେ ନାହିଁ, ଆକ୍ଚୁଆଲି ପ୍ରକୃତ ନାହିଁ। ବିବାହ ଯେମିତି ଯେଉଁଭଳି ଭାବରେ ସ୍ୱୀକାର କରି ବିବାହ କରୁଛନ୍ତି, ସେଇଭଳି ଭାବରେ ଅସ୍ୱୀକାର କରିଦେଉଛନ୍ତି। ମୁସଲମାନ ଧର୍ମରେ ମଧ୍ୟ ସେଇଭଳି ଭାବରେ ତଲାକ 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 କହିଦେଲେ ସାଙ୍ଗେ ସାଙ୍ଗେ ଡାଇଭର୍ସ ହେଇଗଲା। ତେଣୁ ବୈଦିକ ପଦ୍ଧତିରେ ଏ ଯେଉଁ ରହିଛି ଡାଇଭର୍ସ ବା କ'ଣ ଯେଉଁ କ'ଣ କହନ୍ତି ଓଡ଼ିଶା ଓଡ଼ିଆ କ'ଣ କହିବ ଡାଇଭର୍ସ ଛାଡ଼ପତ୍ର, ଛାଡ଼ପତ୍ର ବ୍ୟବସ୍ଥା ବୈଦିକ ସଭ୍ୟତାରେ ନାହିଁ। ଜଣେ ବିବାହ କରୁଛନ୍ତି ମାନେ ପଚିଶ ବର୍ଷ ସେ ରହିବେ, ବିବାହ ବନ୍ଧନରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖି ରହିବେ ପଚିଶ ବର୍ଷ କାଳ, ହେଉଛି ଗୃହସ୍ଥ ଆଶ୍ରମ। ତାପରେ ପିଲା ପିଲାମାନେ ବଡ଼ ହେଇଯିବେ, ତାଙ୍କ ସ୍ତ୍ରୀଙ୍କୁ ମା ପୁତ୍ର ଅଧୀନରେ ପ୍ରଦାନ କରି ସେ ଯିବେ ପଞ୍ଚାଶୋର୍ଦ୍ଧ୍ୱ ବନମ ଗଚେ ବୋଲି କୁହାଯାଇଛି। ବାହନ ବର୍ଷ ଜୀବନ ଆରମ୍ଭ ହେବ, ପଚାଶରୁ ପଞ୍ଚସ୍ତରୀ ବର୍ଷ, ଏ ହେଉଛି ବାହନ ବର୍ଷ ଜୀବନ। ଏବଂ ପଞ୍ଚସ୍ତରୀ ବର୍ଷରୁ ଆଉ ଯେଉଁ ରହିଲା ଶହେ ବର୍ଷ, ସେ ହେଉଛି ସନ୍ନ୍ୟାସ ଆଶ୍ରମ। ତେଣୁକରି ଆମର ଇସ୍କନରେ ମଧ୍ୟ ଯେଉଁ ସନ୍ନ୍ୟାସ ଦିଆଯାଉଛି, ସେ ସନ୍ନ୍ୟାସରେ ମିନିମମ୍ ବୟସ ରଖାଯାଇଛି ପଚାଶ ବର୍ଷ ରଖାଯାଇଛି। ପଚାଶ ବର୍ଷ ନହେଲେ ସନ୍ନ୍ୟାସ ପ୍ରଦାନ କରୁନାହାନ୍ତି। ତେଣୁ ଜଣେ ଅନ୍ତତଃ ପକ୍ଷେ ବାହନ ବର୍ଷ ଏବଂ ସନ୍ନ୍ୟାସ ଯେତେବେଳେ ଆଶ୍ରମକୁ ଗଲେ, ସେତେବେଳେ ସେ ଏଇ ସ୍ତ୍ରୀ ସଙ୍ଗକୁ ନିଷେଧ କରାଯାଇଛି। ବ୍ରହ୍ମଚାରୀ, ବାହନ ବର୍ଷ ଏବଂ ସନ୍ନ୍ୟାସ ଏଇ ତିନୋଟି ଆଶ୍ରମରେ ସ୍ତ୍ରୀ ସଙ୍ଗକୁ ବର୍ଜନ କରାଯାଇଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଜଣେ ଯେତେବେଳେ ବ୍ରହ୍ମଚାରୀ ଯଦି ସେ ନ ରହିପାରିବେ ତାହେଲେ ସେ ଗୃହସ୍ଥ ଆଶ୍ରମ ରହିବେ, ଗୃହସ୍ଥ ଆଶ୍ରମ ମଧ୍ୟ ପଚାଶ ବର୍ଷ ପର୍ଯ୍ୟନ୍ତ ରହିବେ। ତାପରେ ଯେତେବେଳେ ବାହନପ୍ରସ୍ଥ ଆଶ୍ରମ ଗ୍ରହଣ କରିବେ ବା ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବେ, ସେତେବେଳେ ସେ ସ୍ତ୍ରୀ ସଙ୍ଗ କରିବେ ନାହିଁ ବା ଚିନ୍ତା କରିବେ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁମାନେ ସଂଯମ କରୁଛନ୍ତି, ନିଜର ସଂଯମ ଇତ୍ୟାଦି କରି ଏବଂ ଜୀବନଯାପନ କରୁଛନ୍ତି, ସେମାନେ ସେଇ ଚିତ୍ ଜଗତକୁ ଯିବା ପାଇଁ ଯୋଗ୍ୟ ହେବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ପନ୍ଦର ଅଧ୍ୟାୟରେ, ନିର୍ମାଣ ମୋହା ଗୀତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ନିବୃତ କାମା ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଗଚ୍ଛନ୍ତ ମୋଢ଼ା ପଦମ ଭୟଙ୍କ। ସେ ଲୋକକୁ ଯିବା ପାଇଁ ଯେଉଁ ଯୋଗ୍ୟତା ବା କ୍ୱାଲିଫିକେସନ୍ କ'ଣ ନା, ନିର୍ମାଣ ମୋହା ମାନ, ନିଜେ ମାନ କରିବେ ନାହିଁ, ଅନ୍ୟମାନେ ସମ୍ମାନ ପ୍ରଦର୍ଶନ କରିବେ। ଅମାନିନା ମାନ ଦେହ କୀର୍ତ୍ତନୀୟ ସଦା ହରି, ଏହି ସ୍ତରକୁ ଜଣେ ଆସିଲେ ଜଣେ ଭଗବାନଙ୍କର ନାମ କୀର୍ତ୍ତନ କରିବା ପାଇଁ ଯୋଗ୍ୟ ହେବେ। ନିର୍ମାଣ ମୋହା, ନିର୍ମୋହା ଏ ମୋହ ରହିଛି ଭୌତିକ ଜଗତରେ, ଆମର ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣରୁ ସବୁ ମୋହ ଆସୁଛି, ଆମର ପିଲା ଛୁଆ ଇତ୍ୟାଦି ସବୁ ମୋହ। ଭଗବତ ଗୀତାରେ ଅର୍ଜୁନ କହିଲେ, ପ୍ରଭୁ ମୋର ମୋହ ବର୍ତ୍ତମାନ ନଷ୍ଟ ହୋଇଛି। ଭଗବାନ ପଚାରିଲେ, ତମେ ଏ ଯେଉଁ ମୁଁ କହିଲି ଭଗବତ ଗୀତାର ଜ୍ଞାନ ତମେ ଠିକ୍ ଭାବରେ ଶୁଣିଲ ନା ନାହିଁ? ଯଦି ଜଣେ ଭଗବତ ଗୀତାର ଜ୍ଞାନ ବା ଭାଗବତର ଜ୍ଞାନ ଠିକ୍ ଭାବରେ ଶୁଣିବେ ତାହେଲେ ସେ ମୋହରୁ ଦୂର ହୋଇପାରିବେ, ନହେଲେ ମୋହରୁ ଦୂର ହୋଇପାରିବେ ନାହିଁ। ଅର୍ଜୁନ କହିଲେ, ପ୍ରଭୁ ମୋର ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ ସ୍ମୃତି ଲଭା ତତ୍ ପ୍ରସାଦ ନ୍ୟାତିକ। ମୋହ କେତେବେଳେ ଆସୁଛି ନା, ମୋହ ହେଉଛି କ'ଣ ନା, ଯେତେବେଳେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯେ ଧାୟତ ବିଶ୍ରାମ ପୁଂସ ସଙ୍ଗ ତେଷୁ ପ୍ରଜାତେ ସଂଘା ସଂଜାତେ କାମ କାମା କ୍ରୋଧ ବିଜାତେ କ୍ରୋଧା ପ୍ରଭୃତି ସମୂହ। କ୍ରୋଧରୁ ମୋହ ଆସୁଛି ବା ସମୂହ ଆସୁଛି, ଆମେ ଯେତେବେଳେ ବିଷୟ ଚିନ୍ତା କରୁଛେ ଏ ଆସକ୍ତି ଆମର ଆସୁଛି। ଧାୟତ ବିଶ୍ରାମ ପୁଂସ ସଙ୍ଗ ତେଷୁ ପ୍ରଜାତେ, ଏ ଆସକ୍ତି କ'ଣ ହେଉଛି ନା କାମନା ଆସୁଛି, କାମରୁ କ୍ରୋଧ ଆସୁଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତି ନଷ୍ଟ ହୋଇଯାଉଛି, ସ୍ମୃତି ନଷ୍ଟ ହେଲେ ବୁଦ୍ଧି ନଷ୍ଟ ହୋଇଯାଉଛି, ବୁଦ୍ଧି ନଷ୍ଟ ହେଲେ ଆମର ପତନ ହୋଇଯାଉଛି, ଏ ଭୌତିକ ଜଗତରେ ଆମର ପତନ ହୋଇଛି ସେଇଥିପାଇଁ। ତେଣୁ ଯେତେବେଳେ ଆମେ ଏଇ ପ୍ରଭୁପାଦ ମହାରାଜ କହିଛନ୍ତି, ଜଣେ ଯେତେବେଳେ ସାଧୁସଙ୍ଗ କରିବେ, ଏଇ ମାର୍ଗଭ୍ରଷ୍ଟ ବ୍ୟକ୍ତି ଯଦି ଦୈବକ୍ରମେ ଏକ ଶୁଦ୍ଧ ଭକ୍ତଙ୍କର ଦର୍ଶନ ପାଏ ଏବଂ ତାଙ୍କର ଆଶ୍ରୟ ଗ୍ରହଣ କରେ, ତାହେଲେ ସେ ପତନମୁଖ ଅବସ୍ଥାରୁ ରକ୍ଷା ପାଇପାରେ। ତେଣୁ ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଆମର ମୋହ ଦୂର ହେବ, ମୋହ ଦୂର ହେଲେ ଆମେ ସ୍ମୃତି ଫେରିପାରିବା। ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଅଛି ସେ ସମ୍ବନ୍ଧରେ ଆମେ ଭୁଲି ଯାଇଛେ, ସେ ସ୍ମୃତିରେ ଆମେ ହଜିଯାଇଛି ଭଗବାନଙ୍କ ସହିତ ସମ୍ବନ୍ଧ। ଆମେ ଭୌତିକ ଜଗତରେ ସମ୍ବନ୍ଧ ଖୋଜି କରୁଛେ, ଭୌତିକ ଜଗତରେ କେମିତି ଆମେ ପିତା ପୁତ୍ର ସମ୍ବନ୍ଧ, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ, ଭାଇ ଭଉଣୀ ସମ୍ବନ୍ଧ, ବନ୍ଧୁ ବାନ୍ଧବ ସମ୍ବନ୍ଧ, ଏ ଯେଉଁ ବିଭିନ୍ନ ପ୍ରକାର ସମ୍ବନ୍ଧ ଅଛି, ପ୍ରକୃତରେ ସେ ସମ୍ବନ୍ଧ ଆମର ଭଗବାନ ସହିତ ରହିଛି। ବେଦରେ ଏଇ ତିନୋଟି ତତ୍ତ୍ୱ ଆସୁଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଏଇ ସମ୍ବନ୍ଧ ଜ୍ଞାନ ଆମେ ଭୁଲି ଯାଇଛେ, କାହିଁକି ନା ଆମେ ମୋହଗ୍ରସ୍ତ ହେଇଯାଇଛେ। ତେଣୁ ଯେଉଁମାନେ ମୋହରୁ ଦୂର ହେଇଯାଇଛନ୍ତି ତାଙ୍କର ସ୍ମୃତି ଫେରିପାଇଲେ, ସେମାନେ ସ୍ମୃତି ଫେରିପାଇଲେ ଆମେ ଜାଣିବା ପ୍ରକୃତରେ ଭଗବାନ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି। ତେଣୁ ସେହି ସମ୍ବନ୍ଧରେ ସମ୍ବନ୍ଧିତ ହେଇ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ନିର୍ମାଣ ମହା ବିଶେଷଙ୍କ ଦୋଷା। ତେଣୁ ଏଇ ଯେଉଁ ଭୌତିକ ଜଗତରେ ଯେଉଁ ସଙ୍ଗ ଦୋଷ ରହିଛି, ଗୁଣର ସଙ୍ଗ ପ୍ରଭାବରେ ଆମେ ଏଇ ଭଗବାନଙ୍କୁ ଭଗବାନଙ୍କ ସେବା କରୁନାହିଁ, ଏଇ ଗୁଣର ମାୟର ସେବାରେ ରହିଛେ। ତେଣୁ ଯେତେବେଳେ ଆମର ମୋହ ଦୂର ହେବ, ଆମେ ଯେଉଁ ସ୍ମୃତି ଫେରିପାଇବା, ସେତେବେଳେ ଆମେ ତ୍ରିଗୁଣରୁ ଉର୍ଦ୍ଧକୁ ଯିବା, ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ଆମେ ତ୍ରିଗୁଣରୁ ଉର୍ଦ୍ଧକୁ ଯିବା, ଜିତସଙ୍ଗ ଦୋଷା। ତେଣୁ ଅଧ୍ୟାତ୍ମ ନିତ୍ୟା ପ୍ରତିଦିନ ଭାଗବତ ସେବା କରିଥାଏ, ନିତ୍ୟମ ଭାଗବତ ସେବୟା, ନିତ୍ୟମ ଭାଗବତ ସେବୟା। ଯେମିତି ଆମେ ପ୍ରତିଦିନ ଖାଦ୍ୟ ଗ୍ରହଣ କରୁଛେ, ଆମର ଶରୀର ଆବଶ୍ୟକତା ପୂରଣ କରୁଛେ ପ୍ରତିଦିନ, ସେହିଭଳି ଭାବରେ ଆତ୍ମାର ମଧ୍ୟ ଆବଶ୍ୟକତା ରହିଛି, ଆତ୍ମାର ମଧ୍ୟ ଆହାର ଖାଦ୍ୟ ଆବଶ୍ୟକତା ରହିଛି, ସେ ହେଉଛି ଏଇ ଭାଗବତ ସେବା, ନିତ୍ୟମ ଭାଗବତ ସେବୟା। ପ୍ରତିଦିନ ଦୁଇ ପ୍ରକାର ଭାଗବତ ଅଛନ୍ତି, ଗୋଟେ ହେଉଛନ୍ତି ଗ୍ରନ୍ଥ ଭାଗବତ, ଆଉ ଗୋଟେ ହେଉଛନ୍ତି ଭକ୍ତ ଭାଗବତ। ପ୍ରତିଦିନ ଆମେ ଗ୍ରନ୍ଥ ଭାଗବତ ପାଠ କରିବା, ପ୍ରତିଦିନ ଆମେ ଯେଉଁ ଭକ୍ତ ଭାଗବତ ମୁଖରୁ ଗ୍ରନ୍ଥ ଭାଗବତ ଶ୍ରବଣ କରିବା, ଏ ନିତ୍ୟମ ଭାଗବତ ସେବା ପ୍ରତିଦିନ ଏଇଟା ହେବ, ତାହେଲେ ଆସ୍ତେ ଆସ୍ତେ ଆମର ଏଇ ଯେଉଁ ଭିତରେ ଯେଉଁ ହୃଦୟରେ ମଳିନତା ରହିଛି, କାମ ବିଭିନ୍ନ ପ୍ରକାର କାମନା ରହିଛି, ଏସବୁ ଦୂର ହେବ, ନହେଲେ ଦୂର ହେଇପାରିବ ନାହିଁ। ତେଣୁ ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା, ଅଧ୍ୟାତ୍ମ ନିତ୍ୟା ଯଦି ଆମେ ପ୍ରତିଦିନ ଭାଗବତ ସେବା କରିବା, ତାହେଲେ ଏଇ ଯେଉଁ କାମନାର ଆମେ ନିବୃତ ହେବା, ବିନିବୃତ କାମ। ତେଣୁ ଦ୍ୱନ୍ଦ୍ୱ ବିମୁକ୍ତ, ଏ ଭୌତିକ ଜଗତରେ ଯେଉଁ ଦ୍ୱନ୍ଦ୍ୱମୟ ଜଗତ, ଭୌତିକ ଜଗତରେ ଏଠି ହସ ଅଛି ମାନେ ଏଠି କାନ୍ଦ ଅଛି, ଏଠି ମାନ ଅଛି ମାନେ ଏଠି ଅପମାନ ଅଛି, ଏଠି ସବୁ ଏଇ ଯେଉଁ ଦ୍ୱନ୍ଦ୍ୱ ବା ବିପରୀତ ଜିନିଷ ସବୁ ରହିଛି ଭୌତିକ ଜଗତରେ, ଆଉ ଅନ୍ଧକାର ଅଛି ମାନେ ଆଲୋକ ଅଛି, ଏ ଦ୍ୱନ୍ଦ୍ୱମୟ ଜଗତ। ତେଣୁ ଜଣେ ଯେତେବେଳେ ଭଗବାନଙ୍କ ସେବାରେ ଅଗ୍ରସର ହେବେ, ଆସ୍ତେ ଆସ୍ତେ ସେ ନିର୍ଦ୍ୱନ୍ଦ୍ୱ ହେବେ, ଏ ଦ୍ୱନ୍ଦ୍ୱରୁ ମୁକ୍ତ ହେବେ, ଦ୍ୱନ୍ଦ୍ୱ ବିମୁକ୍ତ, ସୁଖ ଦୁଃଖ ସଙ୍ଗୀ, ସୁଖ ଦୁଃଖ ପ୍ରତି ଆଉ ସେ ତାଙ୍କର ଆସକ୍ତି ରହିବ ନାହିଁ। ସେହି ସ୍ତରକୁ ଗଲେ ଗଚ୍ଛନ୍ତି ମୂଢ଼ା ପଦମ ବ୍ୟମତ, ଅମୁଢ଼ା ଯେଉଁମାନେ ସମସ୍ତେ ମୂଢ଼ା ଅବସ୍ଥାରେ ରହିଛନ୍ତି, ସେ ଏମାନେ ଏଇଭଳି ଭାବରେ ଏ ବୌଦ୍ଧ ଜଗତ ତ୍ରିଗୁଣ ଭିତରେ ରହିଛନ୍ତି, ମୂଢ଼ ମୂର୍ଖ ଅବସ୍ଥାରେ ରହିଛନ୍ତି। କିନ୍ତୁ ଯେଉଁମାନେ ଏଇଭଳି ଭାବରେ ଆଚରଣ କରିବେ ସେମାନେ ଅମୂଢ଼ ହେଇଯିବେ, ସେମାନେ ଜ୍ଞାନ ପ୍ରାପ୍ତ ହେଇଯିବେ। ତେଣୁ ପଦମ ଅବ୍ୟମତ, ଅବ୍ୟୟ ପଦ ଯେଉଁ କୁହାଯାଉଛି, ତ୍ରିପାଦ ତ୍ରିପାଦ ପାଦାଶ୍ରୟ ଭାଇ ଶ୍ରାସନ, ସେଇ ଅବ୍ୟୟ ପଦ, ସେ ହେଉଛି ନିତ୍ୟ ନିତ୍ୟ ସ୍ଥାନ, ସେ ଶାଶ୍ୱତ ସନାତନ ଧାମ। ଆମେ ହେଉଛି ପ୍ରକୃତିରେ ସନାତନ, ଆମର ପ୍ରକୃତିରେ ସେଇଥିପାଇଁ ଭଗବାନ କହିଲେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ, ନ ଜାୟତେ ମୃତେ ବା କଦାଚିତ ନାୟମ ଭୂତା ଭବିତାବାନ ହୁଏ ଅଧୋ ନିତ୍ୟ ଶାଶ୍ୱତ ଏମ୍ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ। ଆମେ ହେଉଛୁ ସନାତନ, ଆମର ଶରୀରର କ୍ଷୟବୃଦ୍ଧି ରହିଛି କିନ୍ତୁ ଆମର କ୍ଷୟବୃଦ୍ଧି ନାହିଁ, ଆମ ଶରୀରର ପତନରେ ମଧ୍ୟ ଆମର ପତନ ହେବ ନାହିଁ, ନ ହନ୍ୟତେ ହନ୍ୟମାନ ଶରୀରେ। ତେଣୁ ଆମେ ହେଉଛେ ସନାତନ, ସବୁବେଳ ପାଇଁ ରହିଛେ। ସନାତନ ଶବ୍ଦର ଅର୍ଥ ଆମେ ବୁଝିପାରିବା ନାହିଁ, କାହିଁକି ନା ଯେହେତୁ ଆମେ ଏଇ କ'ଣ ଏଇ ଯେଉଁ ଭୌତିକ ଜଗତରେ ରହିଛେ, ଏଠି ଅନାଦି ଅନନ୍ତ ଶବ୍ଦକୁ ବୁଝିବା ଏତେ ସହଜ ନୁହଁ। ତେଣୁକରି ସମସ୍ତେ ଏଇ ପ୍ରଶ୍ନଟି ପଚାରନ୍ତି ଯେ କେବେ ଆମେ ଭୌତିକ ଜଗତକୁ ଆସିଲେ, କେବେ ଆରମ୍ଭ ହେଲା, ସନାତନ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ, ଆଦି ଅନ୍ତ ଏଇଟା ହେଉଛି ସନାତନ ନୁହେଁ, ହେଉଛି କ'ଣ ତାର ବିପରୀତ, ଇଏ ହେଉଛି ଅଳ୍ପ ସମୟ ପାଇଁ ଅଳ୍ପ ସମୟ କଥା। ତେଣୁ ଆମେ ଯଦି କୁହାଯିବ ଯେ ସେଥିପାଇଁ ଆମର କୁହାଯାଇଛି ଯେ କୃଷ୍ଣ ବୋଲି ସେଇ ଯିବ ଅନାଦି ବହିର୍ମୁଖ, ଭଗବାନ ବୋଲି ଆମେ ଅନାଦି, ତାର ଆଦି ନାହିଁ, କେବେ ଆମ ଭୌତିକ ଜଗତରେ ଆସିଲେ, ଅନାଦି ସବୁବେଳେ ପାଇଁ ରହିଛେ ଆମେ ଅନାଦି ବହିର୍ମୁଖ। अतएव कृष्ण तारे माया तारे देव संसार आदि दुख सिर्फ से विभिन्न प्रकार दुख प्राप्त हो किंतु हमें प्रकृति सनातन सबोर पे हमें रहिचे तेणु आमर प्रकृत धाम होती प्रकृत स्थान होती सनातन धाम से चीज जगत हूँ आम प्रकृत स्थान से प्रभुपाद महाराज सब कहते गो बैक टू गॉड हेड आम मैगजीन प्रतिमास जो बाहर भगवत दर्शन तर इंग्राजी हूँ कौन ना गो बैक टू गॉड हेड बैक टू गॉड हेड भगवत दर्शन भी कह आम आम प्रकृत गृह होती ये रही तीन पाद होती से प्रकृत आम गृह होती आम भावे ये आम घर ये भाव में कहते ये हूँ माया ये प्रकृत गृह आम नुह आम प्रकृत गृह हूँ से तेणु जेहेतु आम सनातन तेणु आम प्रकृत धाम हूँ से तेणुक मूर्ति सिद्धांत सरस्वती ठाकुर कहती जे दिस प्लेस इज नॉट ए फिट प्लेस फॉर एनी जेंटलमैन टू लिव प्रकृत भद्र व्यक्ति स्थान ये नुह भौतिक जगत आम हूँ सनातन आम हूँ शाश्वत आम हूँ भगवान सनातन अंश भगवदगीता पंद्रह अध्याय भगवान कही कथा नमी पांश जीवलोके जीवभूत सनातन आम भगवान सब अंश ये नुह मझे सृष्टि मुझे ध्वस होता नुह भगवान जो भाव में सब सब रही आम से भाव अंश हिसाब से आम सब रही किंतु आम भगवान बुझे हेतु ये भौतिक जगत में विभिन्न प्रकार दुख कष्ट भोग करते ये मात्र एक चार भाग स्थान भौतिक जगत तेणु अबृहत व्रत जो मैंने बृहत व्रत धारण करते जगत को जीवे से जगत को जीवे तेणु से सब भगवान सेवार निजुक्त रे जौन उपभोग कामना न था जौन उपभोग कामना ये भौतिक जगत रही है वर्णना कर पुरुष स्त्री मैंने रही वैकुंठ लोक वर्णना करदिव स्त्री मैंने बहुत सुंदरी एवं पुरुष मैंने पुरुष लोक मैंने बहुत शक्तिशाली रही तथापि से जौन आकर्षण रूप आकर्षित हमें ना कारण ना से भगवान सेवार ये आनंद प्राप्त हमें ये सब जौन आकर्षण ये तुच्छ सुख प्रहलाद महाराज कहते जन मैथुना आदि गृह में सुख में तुच्छ ये भौतिक जगत में ये जौन सुखटा सब श्रेष्ठ सुख भी कहुचे किंतु से जगत में यू सुख भी चिंता करते ना यहाँ तुच्छ सुख प्रहलाद महाराज से कौन भागवत सप्तम स्कंद वर्णना कर नवम अध्याय भगवान ऋषिदेव कौन से कथा जन मैथुना आदि गृह में सुख में तुच्छ कंडू एन एन पड़े दुख दुख ये सुख किभली ना ये हूँ प्रकृत दुख खाली दुख नुह आनंद दुख रही दुख दुख कहूतर कहते जो भाव में आम शरीर में पंडु रोग आम कुंडे टी आनंद पाई तापर बहुत प्रकार दुख बहुत प्रकार जंत्रणा प्राप्त होगा कंडु दुख दुख तृप्त निह कृपण बहुत दुख भाया कि कृपण व्यक्ति मैंने से तृप्ति पाते ना कंडु जीवन मनसी विषय तो धीर तेणु ये जो पंडु रोग रही ये मनुर जात हो मनसीज तेणु प्रभु नृसिंहदेव प्रार्थना करहलाद महाराज विषय तो धीर जो मैंने आपरा प्राप्त होती से मैंने धीर व्यक्ति में पिणत होते आम अधीर अवस्था रही है ये बेग सब रही बेग द्वारा आम अधीर रही तेणु जो मैंने भगवान कृपा प्राप्त होती से मैंने यटा को सही ने जो कंडु रोग हो कंडु लगुच से कंडुटा को सही ने विषय धीर तेणु से मैंने धीर व्यक्ति में पिणत होते प्रभु आप कृपा प्राप्त होष्णुदेव आप कृपा प्राप्त होती से मैंने ये धीर व्यक्ति में पिणत होते तुम काम रोग दूर हो कथा भागवत दर्शन छंद तेतीस अध्याय सुखदेव स्वामी परीक्षित महाराज कहते जे विक्रीड़ित ब्रजोदी च विष्णु श्रद्धा चुनिया रथपन्न भक्ति परां भगवती प्रतिलभ्य काम रुद्रोग महासु अपनति अतिरेण धीर ये रुद्रोग जन भाव जन तर बहुत बयस हो गला बार्धक्य अवस्था अवस्था प्राप्त होगले कामनाटा रही ना बार्धक्य अवस्था हेले এই কামনাটা রহব, যৌন কামনাটা রহব। তেমন বর্ণনা করা যাই যে যদি মহারাজ ভাগবত নবম স্কন্ধ শ্রোতা কেছেন যে যা দুষ্টজ্ঞা দুর্মতি ভীর, প্রকৃতরে দুর্মতি তাঁকর মন এই প্রকৃতরে দুঃসঙ্গ অবস্থা প্রাপ্ত হয়েছে, দুষ্টজ্ঞা এত জন ত্যাগ করিপারিব না, যা দুষ্টজ্ঞা দুর্মতি ভীর জীর্যত যা জীর্যতে। আম শরীর জরাজীর্ণ হয়েগলে মধ্যে এই যে কামনা সব রয়েছে এই কামনাটা জীর্ণ হব না, জীর্যত যা জীর্যতে। তাঁ তৃষ্ণা দুঃখ নিবাহা, সেই কামনা পূরণ করিবা পাই সেমানে যেতে দুঃখ পাইলে মধ্যে তাঁক সেতু সেমানে মুক্ত হইপারিবে না। তেমন সর্ব কাম দ্রুতং করে যেমানে ভগবান কৃপা প্রাপ্ত হয়েছেন সেইমানে এখন ত্যাগ করিপারিবে, না হলে অন্য কেউ ত্যাগ করিপারিবে না। মৃত্যু সময় মধ্যে এই বিষয়ে চিন্তা করি জনে শরীর ত্যাগ করিবে এবং আউ গোটে জন্ম সেমান প্রাপ্ত হবে। আকবর স্যার প্রশ্ন পচারিছেন বীরবরকে যে এই যে যৌন কামনাটা রয়েছে এই কেতেদিন পর্যন্ত রহব না মৃত্যু পর্যন্ত রহব বীরবর কহিলে। তেমন আকবর বিশ্বাস করিপারে না, প্রভাত মহারাজ একথা কেছেন। তেমন আকবর কহিলে না যদি যারা জন জন হয়েযাচ্ছেন তাহলে তাঁর সে কামনাটা রহব না। তেমন বীরবর কম কলে না তাঁক রাজ্যের জন সবুঠ বৃদ্ধ ব্যক্তি পচারগলা কি বৃদ্ধ ব্যক্তি অনেক জনে সেইভাবে ভাবে বেডরিডেন ব্যক্তি শয্যাশায়ী ব্যক্তি পাইলে, তেমন তাকে খবর দিয়া যে রাজা আসবে আকবর আসবে তাঁক আসবে এবং বীরবর এনে কহিলেন যা না আপনার আপনার যে কন্যা রয়েছে সুন্দরী কন্যা তাকে মধ্যে নিয়ে যা। তেমন বীরবর আকবর তাঁর সুন্দরী কন্যা নিয়ে গলে পৌঁছলে সে মানে শয্যাশায়ী ব্যক্তি পাখে, কিন্তু যদিও তাঁকে জনাই দিয়া যে রাজা আসছেন সম্রাট আসছেন কিন্তু সে শয্যাশায়ী ব্যক্তি জনক রাজা দেখু না সে কন্যা দেখুছেন কন্যার সৌন্দর্যের সে দেখি রয়েছে, তেমন আকবর জাঁপারে কথা। তেমন সে কথা মধ্যে কুয়াছি যা যা জীর্যত জীর্যত যা জীর্যতে, শরীর জরাজীর্ণ হয়েগলে মধ্যে কামনাটা জরাজীর্ণ হব না, কামনাটা সেগুলো রহব। তেমন মৃত্যু সময় সেই চিন্তা করি জন জন বাপি স্মরণ ভাব বেদন্তী মৃত্যু সময় যেভাবে ভাবে চিন্তা করিবা বর জন্ম সেইভাবে ভাবে হব। তেমন এইভাবে ভাবে যে ধীর ব্যক্তি হয়েছেন সেমানে আর এই চিন্তা তাঁর রহব না, সেমানে ভগবান চিন্তা করিবে। তেমন সেই ধীর ব্যক্তি কেমিতি হওয়া বিষ্ণু ভগবান এইসব লীলা করেছিল রাসলীলা ইত্যাদি সব রয়েছে, পরীক্ষিত মহারাজ পচারলে ভগবান কাহিকি এভাবে অধর্ম কার্য কলে, যুগোচিতম ধর্ম প্রতি যুগোচিতম বা নিন্দনীয় কার্য কাহিকি কলে, আপ্তবাম যুগপতি কৃতবান ভাই যুগোচিতম ভগবান নিশ্চিত ভাবে নিন্দনীয় কার্য করছেন আর কারণ কম এতম না সন্দেহ অছে সুব্রত তাকে সুব্রত বলে কুয়াছে, বৃহৎ ব্রত সুখদেব গোস্বামী বৃহৎ ব্রত বলে কুয়াছে সুব্রত অর্থাৎ সে ব্রহ্মচারী রয়েছে আজন্ম ব্রহ্মচারী। তেমন সে ব্রহ্মচারী রয়েছে মধ্যে এই ভগবান যে রাসলীলা বহু আনন্দ ভাবে বহু আনন্দ সহকারে বর্ণনা করছেন ভাব বেশ বর্ণনা করছেন, এইটাকে দেখি পরীক্ষিত মহারাজ আশ্চর্য হয়ে যাচ্ছেন ভগবান এভাবে নিন্দনীয় কার্য করছেন এভাবে পরশ্রী মানুষ সহ যে নৃত্য কলে নিন্দনীয় কার্য আপনার বহু আনন্দের বর্ণনা করছেন, তেমন মোর সন্দেহ প্রকৃত পরীক্ষিত মহারাজ সন্দেহ নুহে ন শব্দ ব্যবহার করা হল, ন শব্দ কহিলে আম্ভ মানকর সেটি যে ষাটি হাজার ঋষি লে তাঙ্ক ভিতর এত সমস্ত এত উন্নত স্তরের নলে সেমানকর বহু শ্রদ্ধা লা, তেমন পরীক্ষিত মহারাজ সে প্রশ্নর উত্থাপন কলে। তেমন সুগত গোস্বামী সে প্রশ্নর অনেক উত্তর দেওয়ার পর অন্তিমের কথা কুছেন যে ভগবান যে লীলা সব হয়েছিল বিক্রীতম ব্রতবধূ ইদম চ বিষ্ণু, যদি ভগবান কৃষ্ণ রাসলীলা করলে কিন্তু এটি বিষ্ণু শব্দ ব্যবহার করা কী না ভগবান নিজকে বিস্তার করলে, জন আচার্য কুছেন কৃষ্ণ আচার্য কুছেন তিরিশ কোটি গোপী লে সেটি রাসলীলার এবং ভগবান কৃষ্ণ মধ্যে নিজকে সেইভাবে ভাবে তিরিশ কোটি ভাবে বিস্তার করলে।
ତେଣୁ ସେଠି ବିଷ୍ଣୁ ଶବ୍ଦ ବ୍ୟବହାର କରାଗଲା। ଭଗବାନ ଏଇଭଳି ଭାବରେ ଯେଉଁ ଭଗବାନ ଲୀଳା କରିଥିଲେ ବିକ୍ରୀଡ଼ିତମ ବିଶେଷ କ୍ରୀଡ଼ା କରିଥିଲେ ଅଭିମାନ ସହିତ ବ୍ରଜବଧୁ ଇଦମ ଚ ବିଷ୍ଣୁ, ଯେଉଁମାନେ ଶ୍ରଦ୍ଧାର ସହିତ ଗୁରୁ ପରମ୍ପରାରେ ଏଇଟାକୁ କଥା ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ଅନୁସମୟ ଗୁଡ଼ିକ କୁହାଯାଇଛି ପରମ୍ପରାରେ ଶୁଣିବେ, ପରମ୍ପରା ବହିଭୂତ ଜ୍ଞାନ ଯଦି ଶୁଣିବେ ସେଇଟା ତାର ଏଇ ଫଳ ଆସିବ ନାହିଁ। ତେଣୁ ଯେଉଁମାନେ ପରମ୍ପରାରେ ଶୁଣିବେ ସେ କଥାକୁ ଅନୁସମୟ ତ ବର୍ଣ୍ଣ ତାହେଲେ କ'ଣ ହେବ ନା ଭକ୍ତି ଭଗବାନ ପ୍ରତି ଭକ୍ତି ସେମାନେ ଲାଭ କରିବେ, ଯାହାଫଳରେ କି ଏ ଯେଉଁ କାମ ରୋଗ ରହିଛି ହୃଦୟରେ ହୃଦରୋଗମ ଆଶୁ ଅପନ୍ନତି ଅଚିରେଣ ଧୀର, ଖୁବ୍ ଶୀଘ୍ର ଡେରି ହେବ ନାହିଁ ତାଙ୍କର, ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ, ସେ କାମ ରୋଗରୁ ସେମାନେ ଦୂର ହୋଇପାରିବେ। ତେଣୁ ଧୀର ବ୍ୟକ୍ତି ହେଲେ ସେମାନେ ସେହି ସ୍ତରକୁ ଯିବେ, ସେହି ଚିଜକୁ ଯିବାର ଯୋଗ୍ୟତା ହେଉଛି ଧୀର ଧୀର ଅବସ୍ଥା। ତେଣୁ ଆମର ସନାତନ ଗୋସ୍ୱାମୀ ଯେଉଁ ସର ଗୋସ୍ୱାମୀଙ୍କ ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଇଛି, ଧୀରା ଧୀର ଜନପ୍ରିୟ ପ୍ରିୟ କରୁ ନିର୍ମତ ସର ପୂଜି ଦେଉ। ସର ଗୋସ୍ୱାମୀ ଏମାନେ ଧୀର ବ୍ୟକ୍ତିମାନଙ୍କ ଦ୍ୱାରା ପୂଜିତ ହେଉଥିଲେ ଏବଂ ଅଧୀର ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ପୂଜିତ ହେଉଥିଲେ। ସର ଗୋସ୍ୱାମୀ ସମସ୍ତଙ୍କ ଗୃହକୁ ଯାଇ ତାଙ୍କ ଗୃହ ସମସ୍ୟାର ମଧ୍ୟ ସମାଧାନ କରିଦେଉଥିଲେ, ଅଧୀର ବ୍ୟକ୍ତିମାନଙ୍କୁ ମଧ୍ୟ ତାଙ୍କ ସମସ୍ୟାର ସମାଧାନ କରୁଥିଲେ। ତେଣୁ ସେ ସମସ୍ତଙ୍କ ପ୍ରିୟ ଥିଲେ ସର ଗୋସ୍ୱାମୀ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହୁଥିଲେ, ପ୍ରଥମେ ଏ କଥା ଅର୍ଜୁନକୁ କହିଲେ ଯେ ଦେହି ନସ୍ମି ଯଥା ଦେହେ କୌମାର ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତୋତ୍ରଣ ହୁଏତି। ଯେଉଁମାନେ ଧୀର ସ୍ତର ପ୍ରାପ୍ତ ହୋଇଛନ୍ତି ସେମାନେ ମୃତ୍ୟୁ ସମୟରେ ବିଚଳିତ ହେବେ ନାହିଁ, ସେମାନେ ଜାଣନ୍ତି ପ୍ରକୃତି ତାଙ୍କର ମୃତ୍ୟୁ ନାହିଁ, ସେମାନେ ଭଗବତ ଧାମକୁ ଯିବେ, ଆନନ୍ଦର ସହିତ ଯିବେ। ଯେଉଁଭଳି ଭାବରେ ଯେଉଁମାନେ ଭକ୍ତ ପ୍ରକୃତ ଶୁଦ୍ଧ ଭକ୍ତ ସେମାନେ ମୃତ୍ୟୁ ସମୟରେ ଅଧୀର ହୁଅନ୍ତି ନାହିଁ, ସେମାନେ ଧୀର ଅବସ୍ଥା ପ୍ରାପ୍ତ ହୁଅନ୍ତି। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଗୋଟେ ବିଲେଇ ବିଲେଇର ଉଦାହରଣ ଦେଇଛନ୍ତି, ବିଲେଇ ତା ମୁଖରେ ମୂଷା ଛୁଆକୁ ନେଉଛି ପୁଣି ବିଲେଇ ଛୁଆକୁ ମଧ୍ୟ ରହୁଛି, କିନ୍ତୁ ବିଲେଇ ଛୁଆ ମାଆର ମୁଖରେ ବହୁତ ଆନନ୍ଦରେ ରହୁଛି, କିନ୍ତୁ ମୂଷା ଛୁଆ ବିଲେଇ ମୁଖରେ ମୃତ୍ୟୁ ଯନ୍ତ୍ରଣା ପ୍ରାପ୍ତ ହେଉଛି। ସେହିଭଳି ମୃତ୍ୟୁ ଅବସ୍ଥା ଯଦିଓ ବାହାରକୁ ଦେଖାଯିବ ଜଣେ ଭକ୍ତ ମଧ୍ୟ ମୃତ୍ୟୁବରଣ କରୁଛି, ଜଣେ ଅଭକ୍ତ ମଧ୍ୟ ମୃତ୍ୟୁବରଣ କରୁଛି, କିନ୍ତୁ ଭକ୍ତ ଯେଉଁ ମୃତ୍ୟୁବରଣ କରୁଛି ସେ ଶରୀର ତ୍ୟାଗ କଲାବେଳକୁ ସେ ଆନନ୍ଦରେ ଶରୀର ତ୍ୟାଗ କରୁଛି, କାରଣ ସେ ଭଗବାନଙ୍କ ଧାମ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ତ ଶରୀର ତ୍ୟାଗ କରୁଛନ୍ତି, ସେମାନେ ମୃତ୍ୟୁ ଯନ୍ତ୍ରଣା ଛଟପଟ ହେଇ ଯେମିତି ଅଜାବେଳ ଯନ୍ତ୍ରଣା ଛଟପଟ ହେଉଥିଲେ, ଯେଉଁ ଯମରାଜ ଭୂତମାନଙ୍କୁ ଦେଖି ଭୟ କରିଗଲେ, ଯଦିଓ ସେ ଭଗବାନଙ୍କ ନାମ ନେଇଥିବାରୁ ସେ ସେଥିରୁ ଉଦ୍ଧାର ପାଇଗଲେ, ଭଗବତ ଧାମକୁ ଗଲେ, କିନ୍ତୁ ଅନ୍ୟମାନେ ଏଇ ପାପ କାର୍ଯ୍ୟର ଫଳ ଅନୁସାରେ ସେମାନେ ପୁଣି ଏଇ ଭୌତିକ ଜଗତରେ ଘୁରି ବୁଲୁଥିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ବିଷୟରେ ବ୍ରହ୍ମା ନାରଦମୁନିଙ୍କୁ ସେ କହୁଛନ୍ତି, ସେ କଥା ଭଗବାନ ବିଷୟରେ କୁହାଯାଉଛି। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ।